भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
श्रीमद् भगवद् गीता नवम अध्याय श्लोक 13 महात्मानस्तु महात्मानस्तु मां पार्थ दैविं प्रकृतिं दैविं प्रकृतिं आश्रितः आश्रितः भजन्ति भजन्ति अनन्यमनसो अनन्यमनसो ज्ञात्वा ज्ञात्वा भूतादिं अभ्यम् अभ्यम् महात्मानस्तु मं पार्थ महात्मानस्तु मं पार्थ दैविं प्रकृतिमाश्रिता दैविं प्रकृतिमाश्रिता दैविं प्रकृतिमाश्रिता भजन्ति अनन्यमनसो भजन्ति अनन्यमनसो ज्ञात्वा भूतादिमभयम्
महात्मानस्तु
मां पार्थ दैवं प्रकृतिमाश्रिता भजन्ति अनन्यमनसो ज्ञात्वा भूतादिमभयम्
आत्मानस्तु मां पार्थ
आत्मानस्तु मां पार्थ
दैवी प्रकृतिमाश्रितः
भजन्ति
अनन्यमनसो
भजन्ति अनन्यमनसो
ज्ञात्वा
भूतादिमभयम्
महात्मानस्तु मां पार्थ
महात्मानस्तु मां पार्थ
दैवी प्रकृतिमाश्रितः
दैवी प्रकृतिमाश्रितः
भजन्ति अनन्यमनसो
भजन्ति अनन्यमनसो
ज्ञात्वा भूतादिमभयम्
ज्ञात्वा भूतादिमभयम्
महात्मा
किन्तु मां मते पार्थ तथा पुत्र दैवीं दैवी प्रकृतिं प्रकृति आश्रितः आश्रय ग्रहण करि भजन्ति सेवा करन्ति अनन्यमनसः एकमनरे ज्ञात्वा जानि भूत सृष्टि आदिम आदि अभ्यम अभ्य शुभन वा हे पुत्र ଯେଉଁମାନେ ଭ୍ରମିତ ନୁହନ୍ତି ଯେଉଁମାନେ ମହାତ୍ମା ସେମାନେ ଦୈବ ପ୍ରକୃତି ଦ୍ୱାରା ସୁରକ୍ଷିତ ହୋଇଛନ୍ତି ସେମାନେ ସମ୍ପୂର୍ଣ୍ଣ ରୂପେ ଭକ୍ତି ଯୋଗ ମାର୍ଗରେ ସେବାରତ ଥାନ୍ତି କାରଣ ସେମାନେ ମୋତେ ଅଭୟ ଆଦି ପୁରୁଷ ତଥା ପରମପୁରୁଷ ଭଗବାନ ବୋଲି ଜାଣିଥାନ୍ତି ଏହି ଶ୍ଲୋକରେ ଦେଖାଯାଉଛି ଏହି ଶ୍ଲୋକରେ ମହାତ୍ମାଙ୍କର ବିବରଣ ପରିଷ୍କାର ଭାବରେ ଦିଆଯାଇଛି ମହାତ୍ମାଙ୍କର ପ୍ରଥମ ସୂଚକ ହେଉଛି ଏହା ଯେ ସେ ଦୈବୀ ପ୍ରକୃତିର ଅଧୀନରେ ଥାଆନ୍ତି ସେ ଭୂତ ପ୍ରକୃତିର ଅଧୀନରେ ନଥାନ୍ତି ଏହା କିପରି ହୁଏ ଏହା ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କଠାରେ ଶରଣାପନ୍ନ ହୁଏ ସେ ସଙ୍ଗେ ସଙ୍ଗେ ଭୂତ ପ୍ରକୃତିର ନିୟନ୍ତ୍ରଣରୁ ମୁକ୍ତ ହୋଇଯାଏ ଏହା ହିଁ ହେଉଛି ଯୋଗ୍ୟତା व्यक्ति निज आत्मा को परमात्मा भगवान निकट में संपूर्ण रूप से समर्पण कर देला क्षण भूत प्रकृतिर नियंत्रण रु मुक्त हो जाए। यह हूँ प्राथमिक सूत्र। जीव तटस्थ शक्ति अटे तेणु से भूत प्रकृतिर नियंत्रण रु मुक्त होगा क्षण दैवी प्रकृतिर अधीन को आसी जाए। आध्यात्मिक शक्ति नियंत्रण को आसवाक दैवी प्रकृति हो जाए। जिते बड़े व्यक्ति यही प्रकार नियत हुए परम पुरुष भगवान को शरणापन हुए ସେତେବେଳେ ସେ ମହାତ୍ମା ସ୍ତର ଲାଭ କରେ। ମହାତ୍ମାମାନେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ଅନ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, କାରଣ ସେ ଭଲ ରକମ ଜାଣିଥାନ୍ତି ଯେ ଶ୍ରୀକୃଷ୍ଣ ହେଉଛନ୍ତି ଆଦି ପୁରୁଷ ଏବଂ ସର୍ବକାରଣର କାରଣ, ଏଥିରେ କୌଣସି ସନ୍ଦେହ ନାହିଁ। ଏହି ପ୍ରକାର ମହାତ୍ମା ଅନ୍ୟ ମହାତ୍ମାମାନଙ୍କର ବା ଶୁଦ୍ଧ ଭକ୍ତମାନଙ୍କର ସମ୍ଭାବ କରି ଉନ୍ନତି କରନ୍ତି। ଶୁଦ୍ଧ ଭକ୍ତମାନ ଶ୍ରୀକୃଷ୍ଣଙ୍କର ଅନ୍ୟ ରୂପ ଯଥା ଚତୁର୍ଭୁଜଧାରୀ ମହାବିଷ୍ଣୁଙ୍କ ପ୍ରତି ମଧ୍ୟ ଆକୃଷ୍ଟ ହୁଅନ୍ତି ନାହିଁ, ସେମାନେ କେବଳ ତ୍ରିଭୁଜଧାରୀ ଶ୍ରୀକୃଷ୍ଣଙ୍କ ରୂପ ପ୍ରତି ଆକୃଷ୍ଟ ହୁଅନ୍ତି। ଯେଣୁ ସେମାନେ ଶ୍ରୀକୃଷ୍ଣଙ୍କର ଅନ୍ୟ ରୂପ ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ, ସେ ସ୍ଥଳେ ଦେବତାମାନଙ୍କ କଥା ବା ଆଉ କ'ଣ କହିବା। ତେଣୁ ସେମାନେ କୌଣସି ପ୍ରକାର ଦେବତା ରୂପ ବା ମାନବ ସହିତ ସମ୍ପୃକ୍ତ ନୁହନ୍ତି, ସେମାନେ କେବଳ କୃଷ୍ଣ ଚେତନଶୀଳ ହୋଇ ଶ୍ରୀକୃଷ୍ଣଙ୍କୁ ହିଁ ଧ୍ୟାନ କରନ୍ତି। ସେମାନେ ସର୍ବଦା ଅନନ୍ୟ ଭକ୍ତି ଯୋଗରେ କୃଷ୍ଣ ଚେତନଶୀଳ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ନିଯୁକ୍ତ ଥାନ୍ତି।
ଏବଂ ମାତୃବୃନ୍ଦଙ୍କୁ ଆମର ଆଜିର ଏହି ସତ୍ସଙ୍ଗକୁ ଆମେ ସ୍ୱାଗତ କରୁଛୁ। ଆଜିର ଏଇ ଯେଉଁ ସତ୍ସଙ୍ଗର ବ୍ୟବସ୍ଥା କରିଛନ୍ତି ସେ ପାଦ ଜଗନ୍ନାଥ ପ୍ରଭୁ, ତାଙ୍କୁ ଆମେ ଆମର ଭକ୍ତିଗର ଆମର ଶିଶୁମାନ ଗୌରବନ୍ତ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ଗୌରବନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ଆମେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ସେ ଏଇଭଳି ଭାବରେ ସତ୍ସଙ୍ଗର ଆୟୋଜନ କରିଛନ୍ତି। ଏହି ସତ୍ସଙ୍ଗରେ ଭଗବାନଙ୍କର କଥା ଆଲୋଚନା କରାଯାଏ। ଆଜି ସକାଳେ ଆମର ପ୍ରଭୁ ସାଧୁପ୍ରଭୁଙ୍କ ବିଷୟରେ ଆଲୋଚନା କରାଗଲା, ତାଙ୍କର ଯେଉଁ ଅପ୍ରକଟ ତିଥି ହେଇଛି ସେ ଅପ୍ରକଟ ତିଥିର ଗୋଟେ ବର୍ଷ ପାର ହେଇଯାଇଛି, ଗୋଟେ ବର୍ଷ ପ୍ରତି ଉପଲକ୍ଷେ ଆଜି ମନ୍ଦିରରେ ତାଙ୍କ ବିଷୟରେ ଗୁଣଗାନ କରାଯାଉଥିଲା। ତେଣୁ ସେ ଯେଉଁ ବୈଷ୍ଣବ, ଜଣେ ବୈଷ୍ଣବ ଯେ ତାଙ୍କୁ ମହାତ୍ମା ବୋଲି କୁହାଯାଉଛି। ସାଧାରଣତଃ ଭୌତିକ ଜଗତରେ ସମସ୍ତେ ଏଇ ଭୂତ ପ୍ରକୃତିର ଅଧୀନରେ ଥାଆନ୍ତି, ତେଣୁ ସେମାନେ ଗତ ଜୀବ, ମହାତ୍ମା କହିଲେ ମୁକ୍ତ ଜୀବ, ଏଇ ଦୁଇ ଜଣ ଭିତରେ ତଫାତ୍ ଜାଣିବାକୁ ପଡ଼ିବ। କାରଣ ଆମେ ଭୌତିକ ଜଗତରେ ଅଛେ ମାନେ ସମସ୍ତେ ଭୌତିକ ଜଗତର ଯେଉଁ ତିନୋଟି ଗୁଣ ରହିଛି ସତ୍ଵ ରଜ ଏବଂ ତମ, ଏଇ ତିନି ଗୁଣର ବନ୍ଧନରେ ସମସ୍ତେ ବନ୍ଦୀ ହେଇକି ରହିଛନ୍ତି। ଖାଲି ମନୁଷ୍ୟମାନେ ଯେ ଅଛନ୍ତି ତାହା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତେ ଏ ଭୂତ ପ୍ରକୃତ ତ୍ରିଗୁଣରେ ବନ୍ଧା ହେଇକି ରହିଛନ୍ତି। ଭଗବତ ଗୀତା 4ର୍ଦ୍ଧାୟରେ ଭଗବାନ ଏଇ ଗୁଣତ୍ରୟ ବିଭାଗ ଯୋଗ ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ ଏକଥା କହୁଛନ୍ତି, କେମିତି ସମସ୍ତେ ତ୍ରିଗୁଣ ଭିତରେ ବନ୍ଧା ହେଇକି ରହିଛନ୍ତି। ଖାଲି ଯେ ମାନବମାନେ ଆଉ ପଶୁପକ୍ଷୀ କୀଟପତଙ୍ଗ ଅଛନ୍ତି ତାହା ନୁହଁ, ଦେବଲୋକ ମଧ୍ୟ ଦେବତାମାନେ ମଧ୍ୟ ବନ୍ଦୀ ହେଇକି ରହିଛନ୍ତି। ଭଗବତ ଗୀତା 4ର୍ଦ୍ଧାୟରେ ଏବଂ 8ର୍ଦ୍ଧାୟରେ ମଧ୍ୟ ଭଗବାନ କହିଛନ୍ତି ଯେ ନ ତଦସ୍ତି ପୃଥିବ୍ୟାଙ୍ଗ ବା ଦିବି ଦେବୀ ସୁଭାପୁନ ସତ୍ୟଙ୍ଗ ପ୍ରକୃତି ଯାଇ ମୁକ୍ତି ଯଦି ବି ସେ ତିନି ଗୁଣେ। ଖାଲି ମନୁଷ୍ୟମାନେ ନୁହନ୍ତି, ଦେବତାମାନେ ମଧ୍ୟ ଏଇ ତିନି ଗୁଣ ଭିତରେ ଅଛନ୍ତି। ବ୍ରହ୍ମା ରଜଗୁଣରେ ଆସୁଛନ୍ତି, ବିଷ୍ଣୁ ସତ୍ୟଗୁଣରେ ଆସୁଛନ୍ତି, ଶିବଜୀ ତମଗୁଣରେ ଆସୁଛନ୍ତି। ଯଦିଓ ବିଷ୍ଣୁ ସତ୍ୟଗୁଣରେ ଆସୁଛନ୍ତି ଏବଂ ସତ୍ୟଗୁଣଟା ଭୌତିକ ଜଗତର ତ୍ରିଗୁଣ ଭିତରେ ସବୁଠାରୁ ଶ୍ରେଷ୍ଠ ଗୁଣ, କିନ୍ତୁ ତଥାପି ସେ ଗୁଣର ବନ୍ଧନ ନଥାନ୍ତି, ସେ ଗୁଣଠାରୁ ଉର୍ଦ୍ଧରେ ଥାଆନ୍ତି। କିନ୍ତୁ ବ୍ରହ୍ମା ଶିବ ଏମାନେ ମଧ୍ୟ ଗୁଣ ଭିତରେ ଗୁଣର ଅଧୀନ ହେଇଯାଆନ୍ତି, ଯଦିଓ ସେମାନେ ବହୁତ ବହୁତ ମହାନ ଉତ୍ତମ ବହୁତ ସ୍ତରର ସେମାନେ ପ୍ରକୃତିର ମହାତ୍ମା, କିନ୍ତୁ ତଥାପି ସେମାନେ ଗୁଣର ଆଶ୍ରୟ ନେଇକି ଆସିଛନ୍ତି। ମହାତ୍ମାମାନଙ୍କର ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଉଛି। ବ୍ରହ୍ମା ହେଉଛନ୍ତି ସବୁଠାରୁ ବିଶ୍ୱର ଶ୍ରେଷ୍ଠ ଜୀବ, ଶ୍ରେଷ୍ଠ ଜୀବ ହେଉଛନ୍ତି ବ୍ରହ୍ମା। ଆମର ଭାଗବତଙ୍କର ଚତୁର୍ଥ ସ୍କନ୍ଧରେ ଶିବଜୀ କହୁଛନ୍ତି ସେ କଥା, ଯେଉଁମାନେ ସ୍ୱଧର୍ମନିଷ୍ଠ ସତଧର୍ମ ବିପୁମାନ ତଥା ପରଙ୍ଗୀ ମାମ, ଯେଉଁମାନେ ଆମର ଯେଉଁ ଧର୍ମ ଅଛି ବର୍ଣ୍ଣାଶ୍ରମ ଧର୍ମ ସବୁ ରହିଛି, ସେ ବର୍ଣ୍ଣାଶ୍ରମ ଧର୍ମକୁ ଯଦି ଜଣେ 100 ଜନ୍ମ ଧରିକି ପାଳନ କରିବ, ଠିକ୍ ଠିକ୍ ଭାବରେ ପାଳନ କରିବ, ତାହେଲେ ସେ ବ୍ରହ୍ମାପଦ ପ୍ରାପ୍ତ ହେବ। ତେଣୁ ଏଇଥିରେ ଅନୁମାନ କରିବା ଯେ ବ୍ରହ୍ମାପଦ କେତେ ଉନ୍ନତ ସ୍ତର, କେତେ ଉନ୍ନତ ପଦ, କିନ୍ତୁ ତଥାପି ସେ ରଜଗୁଣର ପାଞ୍ଚରେ ରଜଗୁଣ ଦ୍ୱାରା ମଧ୍ୟ ପ୍ରଭାବିତ ହେଇଯାଉଛନ୍ତି। ଯେତେବେଳେ ଭୃଗୁମୁନି ଦେବତାମାନଙ୍କର ମୁନି ଋଷିମାନଙ୍କର ଗୋଟେ ସଭା ବସିଥିଲେ, ଭାଗବତଙ୍କ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ମୁନି ଋଷିମାନଙ୍କର ଗୋଟେ ସଭାରେ ସେଇଟାକୁ ନିର୍ଣ୍ଣୟ କରିବା ପାଇଁ ଚାହିଁଲେ ସେମାନେ ପ୍ରକୃତରେ ଶ୍ରେଷ୍ଠ କିଏ ଦେବତାମାନେ। 33 କୋଟି ଦେବତା ଅଛନ୍ତି ସାଧାରଣତଃ ଲୋକମାନେ କହନ୍ତି, ଯେଉଁମାନେ ପ୍ରକୃତରେ ଧର୍ମ ବିଷୟରେ ଜାଣିନାହାନ୍ତି ସେମାନେ କହନ୍ତି ହିନ୍ଦୁମାନଙ୍କର ଅନେକ ଭଗବାନ, କିନ୍ତୁ ଅନ୍ୟ ଯେଉଁ ବିଭିନ୍ନ ଧର୍ମାବଲମ୍ବୀମାନେ ସବୁ ଅଛନ୍ତି ତାଙ୍କର ଗୋଟିଏ ଭଗବାନ, କିନ୍ତୁ ହିନ୍ଦୁମାନଙ୍କର ଅନେକ ଭଗବାନ। କିନ୍ତୁ ପ୍ରକୃତ ଯେଉଁମାନେ ତତ୍ତ୍ୱ ନ ଜାଣିଛନ୍ତି ସେମାନେ ଏଇଭଳିଆ ହୁଅନ୍ତି, କାରଣ ଭଗବାନ ହେଉଛନ୍ତି ଏକ ଏକ ଭଗବାନ ହେଉଛନ୍ତି ଏକ ଅଦ୍ୱୟ ଭଗବାନ, ଅଦ୍ୱୟ ଅଦ୍ୱୈତ ଅଚ୍ୟୁତ ମନାଦି ମନ ଅଦ୍ୱୈତ, ତାଙ୍କେ ସେ ଦୁଇ ନୁହନ୍ତି। ଖାଲି ଯେ ହିନ୍ଦୁମାନଙ୍କର ଭଗବାନ ଜଣେ ଆଉ ଅନ୍ୟ ବିଭିନ୍ନ ତଥାଗତ ଧର୍ମାବଲମ୍ବୀମାନଙ୍କର ଭଗବାନ ଅଲଗା, ତା ନୁହଁ। ଭଗବତ ଗୀତା ଭଗବାନ କହୁଛନ୍ତି ଯେ ସର୍ବଜୋନିଷୁ କୌନ୍ତେୟ ମୂର୍ତ୍ତି ସମ୍ମତି ଯାହା ତାସାଂ ବ୍ରହ୍ମ ମହଜ୍ଜୋନି ଅହଂ ବିଜପ୍ରଦ ପିତା। ଖାଲି ମନୁଷ୍ୟମାନଙ୍କ ହିନ୍ଦୁମାନଙ୍କ କଥା କ'ଣ କହିବା, ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ଯେତେ ମନୁଷ୍ୟ ଅଛନ୍ତି ଏମାନଙ୍କ କଥା କ'ଣ କହିବା, ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କ ପ୍ରକାର ସମସ୍ତଙ୍କର ପିତା ହେଉଛନ୍ତି ସିଏ। ସର୍ବଜୋନିଷୁ କୌନ୍ତେୟ ମୂର୍ତ୍ତି ସମ୍ମତି ଯାହା ଆମେ ସବୁ ଦେଖୁଛେ, ଯେତେ ଜୀବ ଦେଖୁଛେ ଯେତେ ମୂର୍ତ୍ତି ସବୁ ଦେଖୁଛେ, ଜୀବକୁ ମୂର୍ତ୍ତି ବୋଲି କୁହାଯାଉଛି, ଏମାନେ ସମସ୍ତେ ତାସାଂ ବ୍ରହ୍ମ ମହଜ୍ଜୋନିର ଅହଂ ବିଜପଦ ପିତା, ସେମାନେ ହେଉଛନ୍ତି ଭଗବାନଙ୍କର ପୁତ୍ର, ସମସ୍ତେ ହେଉଛନ୍ତି ଭଗବାନଙ୍କ ସନ୍ତାନ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ପାଶ୍ଚାତ୍ୟ ଯୋଗକୁ ଯାଇଥିଲେ ସେତେବେଳେ ସେ ଏ କଥାଟି କହୁଥିଲେ। କୃଷ୍ଣ ଶବ୍ଦ ଯେଉଁ ରହିଛି, କୃଷ୍ଣକୁ ସେମାନେ କହନ୍ତି, ଡିକ୍ସନାରୀରେ ବର୍ଣ୍ଣନା କରାଯାଇଛି, କୃଷ୍ଣ ହେଉଛନ୍ତି ମାନେ ହିନ୍ଦୁ ଦେବତା ବା ହିନ୍ଦୁ ଭଗବାନ, କିନ୍ତୁ ପ୍ରଭୁପାଦ ମହାରାଜ ଏଇଟା କହୁଛନ୍ତି ପ୍ରକୃତରେ କୃଷ୍ଣର ଅର୍ଥ ହେଉଛି ଯେ ସମସ୍ତ ଯେ ଭଗବାନ ହେଉଛନ୍ତି ଏକ, ଖାଲି ଯେ ହିନ୍ଦୁମାନଙ୍କର ଭଗବାନ ଆଉ ଅନ୍ୟମାନଙ୍କର ଭଗବାନ ଅଲଗା, ତା ନୁହଁ, ଭଗବାନ ହେଉଛନ୍ତି ସମସ୍ତଙ୍କ ପାଇଁ ଭଗବାନ। ଭଗବାନ ଅର୍ଥ ହେଉଛି ସମସ୍ତ, ଭଗର ଅର୍ଥ ହେଉଛି କ'ଣ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସମଗ୍ରଶ ବୀର୍ଯ୍ୟ ଯଶସ୍ତ୍ରିୟ ସନ୍ନାମ ଇତି ଭଗବାନ ଜ୍ଞାନ ବୈରାଗ୍ୟ, ଏଇ ଯେଉଁ ସବୁ ବିଭିନ୍ନ ପ୍ରକାର ଯେତେ ଯାହା ସବୁ ଐଶ୍ୱର୍ଯ୍ୟ ରହିଛି, ଯେତେ ଯାହା ଧନ ସମ୍ପତ୍ତି ରହିଛି, ଯେତେ ଶକ୍ତି ରହିଛି ବା ବଳ ରହିଛି, ଯେତେ ଜ୍ଞାନ ରହିଛି, ଯେତେ ବୈରାଗ୍ୟ ରହିଛି, ଯେତେ ଯଶ ରହିଛି, ଏସବୁ ଯେତେ ସୌନ୍ଦର୍ଯ୍ୟ ରହିଛି, ଏସବୁ ଯାହାଙ୍କ ପାଖରେ ପୂର୍ଣ୍ଣ ଭାବରେ ଅଛନ୍ତି ସେ ହେଉଛନ୍ତି ଭଗବାନ। ତେଣୁ ଭଗବାନ ଏକ, ସିଏ ଦୁଇ ନୁହନ୍ତି, ସମସ୍ତଙ୍କର ଗୋଟିଏ ଭଗବାନ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଦେବତାମାନେ ଅଛନ୍ତି ବୈଦିକ ଗ୍ରନ୍ଥରେ ସବୁ ବିଭିନ୍ନ ବ୍ରହ୍ମା ବିଷ୍ଣୁ ଶିବଜୀ ଏମାନେ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ, ତା ବାଦ ମଧ୍ୟ ଇନ୍ଦ୍ର ଚନ୍ଦ୍ର ବରୁଣ ଯମ ଏମାନେ ସମସ୍ତେ ବହୁତ ଶକ୍ତିଶାଳୀ ଦେବତାମାନେ ଅଛନ୍ତି ବୌଦ୍ଧିକ ଜଗତରେ, କିନ୍ତୁ ତାଙ୍କ କଥା ସାଧାରଣତଃ ଲୋକମାନେ ଜାଣୁନାହାନ୍ତି। କିଏ କହୁଛନ୍ତି ଗଣେଶ ହେଉଛନ୍ତି ଶ୍ରେଷ୍ଠ, ଆପଣ ଯିବେ ମହାରାଷ୍ଟ୍ର ବମ୍ବେ ସାଇଡ୍ ସେପଟେ ଯିବେ ସେଠାରେ ଦେଖିବେ ଅଧିକାଂଶ ଜାଗାରେ ଗଣେଶଙ୍କ ମନ୍ଦିର ଅଛି ଏବଂ ଗଣେଶ ସେମାନେ ଭଗବାନ ବୋଲି ଭାବନ୍ତି। ତେଣୁ ଅନ୍ୟାନ୍ୟ ସବୁ ବିଭିନ୍ନ ତଥାଗତ ଅବତାର ସବୁ ଆସୁଛନ୍ତି ତାଙ୍କୁ ସେ ଭଗବାନ ବୋଲି କହୁଛନ୍ତି, ଏବଂ ଅନ୍ୟାନ୍ୟ ଯେଉଁ କେଉଁଠି ବ୍ରହ୍ମାଙ୍କୁ ଶ୍ରେଷ୍ଠ ବୋଲି କୁହାଯାଉଛି, କେଉଁଠି ଶିବଜୀଙ୍କୁ ଶ୍ରେଷ୍ଠ ବୋଲି ଶିବଜୀ ହେଉଛନ୍ତି ଭଗବାନ ବୋଲି କୁହାଯାଉଛି, କେଉଁଠି ବିଭିନ୍ନ ଦେବାଦେବୀମାନେ ଯେଉଁ ଅଛନ୍ତି ତାଙ୍କୁ କୁହାଯାଉଛନ୍ତି ଇଏ ହେଉଛନ୍ତି ମୂଳ ଦେବୀ ବା ସବୁଠାରୁ ଶ୍ରେଷ୍ଠ ଶକ୍ତି ହେଉଛନ୍ତି ଏଇ ଦେବୀ, ସେ ହେଉଛନ୍ତି ଭଗବାନ, ତାଙ୍କ ଉପରେ ଆଉ କେହି ନାହାନ୍ତି। ଏଇଭଳି ଭାବରେ ବିଭିନ୍ନ ଆଲୋଚନା ସବୁ ରହିଛି, ବିଭିନ୍ନ ପ୍ରକାର ମତବାଦ ସବୁ ରହିଛି। ତେଣୁକରି ମୁନି ଋଷିମାନେ ଗୋଟେ ସଭା ଆୟୋଜନ କରିଥିଲେ, ସେ ସଭାରେ ସେମାନେ ନିୟନ୍ତ୍ରଣ ମାନେ ଜାଣିବା ପାଇଁ ଚାହିଁଲେ, ନିର୍ଣ୍ଣୟ କରିବା ପାଇଁ ଚାହିଁଲେ ସବୁଠାରୁ ଶ୍ରେଷ୍ଠ କିଏ, ସିଏ ହେଉଛନ୍ତି ଭଗବାନ। ତେଣୁ ଭୃଗୁମୁନି ଜଣେ ଭୃଗୁ ସଂହିତା ରହିଛି, ଭୃଗୁ ସଂହିତା ଆପଣ ଯଦି ପଢ଼ିବେ ଆପଣ ଜାଣିବେ ପୂର୍ବ ଜନ୍ମରେ ଆପଣ କ'ଣ ଥିଲେ ଏବଂ ପର ଜନ୍ମରେ କ'ଣ ହେବ କ'ଣ ହେବେ। ଭୃଗୁ ଏତେ ଜ୍ଞାନୀ ବ୍ୟକ୍ତି, ବ୍ରହ୍ମାଙ୍କର ସେ ପୁତ୍ର ଭୃଗୁମୁନି, ଭଗବାନଙ୍କର ଜାଣି ସେ ମଧ୍ୟ ମାନେ କ'ଣ ବିଭୂତି ବୋଲି କୁହାଯାଇଛି, କେଉଁଥିରେ କ'ଣ ଭୃଗୁ ଭୃଗୁ ରହ ବିଭୂତି ଯୋଗରେ ଗୁରୁକୁ ମଧ୍ୟ ସେଇଭଳିଆ ତାଙ୍କୁ ଜଣେ ବହୁତ ଭଗବାନଙ୍କର ଜଣେ ବିଭୂତି ବୋଲି କୁହାଯାଉଛି। ତେଣୁ ସେମାନେ ମୁନିଷୀମାନେ ଭୃଗୁମୁନିକୁ କହିଲେ ଇଏ ହେଉଛନ୍ତି ଶ୍ରେଷ୍ଠ ବ୍ୟକ୍ତି, ଯିଏକି ବିଚାର କରିବେ ସବୁଠାରୁ ଶ୍ରେଷ୍ଠ କିଏ ଭଗବାନ, ପ୍ରକୃତରେ ଭଗବାନ କିଏ। ତେଣୁ ଭଗବାନ ସାଧାରଣତଃ ଦେବତାମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଏଇ ତିନି ଜଣ, ବ୍ରହ୍ମା ବିଷ୍ଣୁ ଓ ଶିବଜୀ। ତେଣୁ ଭୃଗୁଜୀ ପ୍ରଥମେ ତାଙ୍କ ପିତାଙ୍କ ପାଖକୁ ଗଲେ, ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମାଙ୍କ ପାଖକୁ ଗଲେ କହିଲେ ବ୍ରହ୍ମାଙ୍କର ତ ବହୁତ ଶକ୍ତି ରହିଛି, ବ୍ରହ୍ମା ସବୁ ସୃଷ୍ଟି କରୁଛନ୍ତି। ନାରଦମୁନି ପଚାରୁଛନ୍ତି ପ୍ରକୃତରେ ଆମର ମାନଙ୍କର ଜୀବମାନଙ୍କ ପାଇଁ ଜାଣିବା ପାଇଁ ଯେ ପ୍ରକୃତରେ ବ୍ରହ୍ମା ଶ୍ରେଷ୍ଠ କି ନାହିଁ, ଭାଗବତ ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ନାରଦମୁନି କହୁଛନ୍ତି ବ୍ରହ୍ମାଙ୍କ ପିତା, ତାଙ୍କର ନାରଦମୁନିଙ୍କର ମଧ୍ୟ ପିତା ହେଉଛନ୍ତି ବ୍ରହ୍ମା। ସେ ତାଙ୍କ ପିତାଙ୍କୁ କହୁଛନ୍ତି ଯେ ଆପଣ ତ ଏ ସମସ୍ତ ଭୌତିକ ଜଗତ ସୃଷ୍ଟିକର୍ତ୍ତା, ପୁଣି ଆପଣ କାହାକୁ ସୃଷ୍ଟି କର, ଆପଣ କାହାକୁ ଧ୍ୟାନ କରୁଛନ୍ତି, ଆପଣ କାହାକୁ ଆରାଧନା କରୁଛନ୍ତି, ଆପଣଙ୍କର ପୁଣି ପୂଜ୍ୟ କିଏ। ତେଣୁ ଲୋକମାନେ ପ୍ରକୃତରେ ଜାଣନ୍ତି ନାହିଁ ସବୁଠାରୁ ଶ୍ରେଷ୍ଠ କିଏ ଦେବତାମାନଙ୍କ ବା ଭଗବାନ, ପ୍ରକୃତରେ ଭଗବାନ କିଏ, ଏଇ ଲୋକମାନଙ୍କ ଭିତରେ ଏଇ ଧାରଣା ଠିକ ଭାବରେ ସେମାନେ ଜାଣିନାହାନ୍ତି। ତେଣୁ ଭୃଗୁମୁନି ଯାହା ହଉ ବ୍ରହ୍ମାଙ୍କ ପାଖକୁ ତାଙ୍କ ପିତାଙ୍କ ପାଖକୁ ପ୍ରଥମେ ଗଲେ, ଏବଂ ପିତା ବ୍ରହ୍ମା କ'ଣ କରିଥିଲେ ନା, ବ୍ରହ୍ମା ରହୁଛନ୍ତି ସତ୍ୟ ଲୋକରେ, ଏଇ ଯେଉଁ ଭୌତିକ ଜଗତ ଆମେ ଅଛେ ଏଠି ସାତଟି ଚଉଦଟି ଲୋକ ରହିଛି, ତଳେ ସାତଟି ଲୋକ ରହିଛି, ଉପରେ ସାତଟି ଲୋକ ରହିଛି। ପୃଥିବୀ ଲୋକ ଉପରେ ଇଏ ହେଉଛି ଭୂବ ଲୋକ, ଆ ଉପରେ ରହିଛି ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ତାପରେ ଜନ ଲୋକ, ଏଇଟା ହେଉଛି ଭୂ ଲୋକ, ଆ ଉପରେ ହେଉଛି ଭୂବ ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ତାପରେ ଜନ ଲୋକ, ତା ଉପରେ ତପ ଲୋକ, ଏବଂ ତାପରେ ସବୁଠୁ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମ ଲୋକ, ତାକୁ ସତ୍ୟ ଲୋକ ବୋଲି କୁହାଯାଉଛି। ବ୍ରହ୍ମା ସେଠି ରହୁଛନ୍ତି, ବ୍ରହ୍ମାଙ୍କର ଅନ୍ୟାନ୍ୟ ସବୁ ମୁନି ଋଷିମାନେ ବହୁତ ଉନ୍ନତ ସ୍ତରର ଯେଉଁମାନେ ମୁନି ଋଷିମାନେ ସେମାନେ ସେ ସତ୍ୟ ଲୋକ ରହନ୍ତି। ସତ୍ୟ ଲୋକ ବିଷୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି ଅଷ୍ଟମ ଅଧ୍ୟାୟରେ ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ, ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବା ବ୍ରହ୍ମ ଲୋକରେ ଯେଉଁମାନେ ଅଛନ୍ତି ତାଙ୍କର ଶକ୍ତି ଆମେ ଏଇଥିରୁ ଜାଣିବା ଯେ ତାଙ୍କର ଗୋଟେ ଦିନ ହେଉଛି ଆମର କୋଟି କୋଟି ବର୍ଷ, ଆମେ ଚିନ୍ତା କରିପାରିବାନି। ସହସ୍ର ଯୁଗ ପର୍ଯ୍ୟନ୍ତ, ଗୋଟେ ଯୁଗ କହିଲେ ବର୍ତ୍ତମାନ କଳି ଯୁଗ ଯେଉଁ ଚାଲିଛି, ଚାରୋଟି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ହେଉଛି, କେବଳ କଳି ଯୁଗର ପରିମାଣ ହେଉଛି 432,000 ବର୍ଷ, ଆର ଦୁଇ ଗୁଣ ପରିମାଣ ଦ୍ୱାପର ଯୁଗର ପରିମାଣ 864,000 ବର୍ଷ, ଆର ତିନି ଗୁଣ ହେଉଛି ତ୍ରେତା ଯୁଗର ପରିମାଣ ଯାହାକି 12,96,000 ବର୍ଷ, ଏବଂ କଳି ଯୁଗର ଚାରି ଗୁଣ ହେଉଛି ସତ୍ୟ ଯୁଗର ପରିମାଣ ଯାହାକି 17,28,000 ବର୍ଷ। ଏମିତି ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ମିଶିଲେ ହେଉଛି 43,20,000 ବର୍ଷ। ଏଇଟାକୁ ଯଦି 1,000 ଗୁଣାଯିବ ତାହେଲେ ହେଉଛି ସେଇଟା ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ। ତେଣୁ ବ୍ରହ୍ମ ଲୋକର ଯେଉଁମାନେ ଅଧିବାସୀ ଅଛନ୍ତି, ଜୀବମାନେ ଅଛନ୍ତି, ତାଙ୍କର ଏଇଥିରୁ ଐଶ୍ୱର୍ଯ୍ୟରୁ ଆମେ ଏଇଥିରୁ ଜାଣିପାରିବା ତାଙ୍କର ଐଶ୍ୱର୍ଯ୍ୟ କିଭଳି ଭାବେ ରହିଥିବ। ତେଣୁ ଏତେ ଉନ୍ନତ ସ୍ତରର ତାଙ୍କର ଶ୍ରେଷ୍ଠ, ସେ ଲୋକରେ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମାଜୀ। ତେଣୁ ବ୍ରହ୍ମାଙ୍କ ପାଖକୁ ଯେତେବେଳେ ଯାଇଛନ୍ତି, ବ୍ରହ୍ମାଙ୍କର ସେ ସାଙ୍ଗରେ ଗୋଟା ଚାଲିଛି ମିଟିଂ ଚାଲିଛି, ସଭା ଚାଲିଛି, ସବୁ ଦେବତାମାନେ ତାଙ୍କ ପାଖକୁ ଯାଆନ୍ତି ବିଭିନ୍ନ ସମସ୍ୟାର ସମାଧାନ ପାଇଁ। ତେଣୁ ସେଇ ମିଟିଂରେ ଭୃଗୁମୁନି କିଛି ସମୟ ପାଇଁ ଆଉ ତାଙ୍କୁ ଯାଇ ଦେଖା କରିପାରିନାହାନ୍ତି, କିନ୍ତୁ ସେ ଅପେକ୍ଷା କରି ରହିଛନ୍ତି। ଯେଉଁ ବ୍ରହ୍ମାଜୀ ଆସୁଛନ୍ତି ସେ ତାଙ୍କ ସମ୍ମାନ ଦେଉନାହାନ୍ତି, ଜଣେ ଉଚ୍ଚ ସ୍ତରରେ ଅଛନ୍ତି ମାନେ ତାଙ୍କ ନିମ୍ନ ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ତାଙ୍କୁ ସମ୍ମାନ ଜାଣିବା କଥା, ଇଏ ହେଉଛି ସ୍ୱାଭାବିକ ନିୟମ ରହିଛି, ଏଇଟା ବୈଦିକ ସଂସ୍କୃତି ବା ସଭ୍ୟତା, ଏ ସାମାନ୍ୟ ସାମାନ୍ୟ ଭାବରେ ସମସ୍ତଙ୍କୁ ଏଇଟା ଜଣା ରହିଛି। କିନ୍ତୁ ଭୃଗୁମୁନି ଏତେ ବିରାଟ ବଡ଼ ଉନ୍ନତ ସ୍ତରର ଋଷି ହେଇକିରି ସିଏ ତାଙ୍କର ପିତାଙ୍କୁ ସମ୍ମାନ ଦେଉନାହାନ୍ତି, ଦେଖିକି ବ୍ରହ୍ମାଙ୍କର କ୍ରୋଧ ଜାତ ହେଇଛି। ବ୍ରହ୍ମାଙ୍କର କ୍ରୋଧ ଜାତ ହେଇଛି ମାନେ ସେଠି ରଜଗୁଣର ପ୍ରଭାବ ପଡ଼ିଲା, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର, ଭଗବତ ଗୀତାରେ ଭଗବାନ କହିଛନ୍ତି କାମ କ୍ରୋଧ ଇତ୍ୟାଦି ଏସବୁ ରଜଗୁଣର ପରିମାଣ, ରଜଗୁଣର ପ୍ରଭାବ। ତେଣୁ ଭୃଗୁମୁନି ବ୍ରହ୍ମା ଯଦିଓ କ୍ରୋଧ ପ୍ରକାଶ କରିଛନ୍ତି କିନ୍ତୁ ସେ ନିଜକୁ ଚପେଇକି ରଖିଲେ, କିନ୍ତୁ ଆଉ କିଛି କହିଲେନି, କିନ୍ତୁ ଭୃଗୁମୁନି ଜାଣିପାରିଲେ ଯେ ତାଙ୍କ ପିତାଙ୍କର କ୍ରୋଧ ହେଇଯାଇଛି। ତେଣୁ ଯାହାର ଯିଏ କ୍ରୋଧର ବଶବର୍ତ୍ତୀ ଅଛନ୍ତି ସିଏ କ'ଣ ଭଗବାନ ହେଇପାରିବେ? ତେଣୁ ସିଏ ତାଙ୍କର ସେଇ ପରୀକ୍ଷାରେ ଏଇଟା ମାନସିକ ଭାବରେ ପରୀକ୍ଷା କରିକିରି ବ୍ରହ୍ମା ଫେଲ୍ ହେଇଗଲେ। ତେଣୁ ଭୃଗୁମୁନି ଚାଲିଗଲେ ଆଉ ଜଣକୁ ପରୀକ୍ଷା କରିବା ପାଇଁ ଶିବଜୀଙ୍କ ପାଖକୁ। ଶିବଜୀ ମଧ୍ୟ ସେଇଭଳି ଭାବରେ ଆହୁରି ଉନ୍ନତ ସ୍ତର, ବ୍ରହ୍ମାଙ୍କଠାରୁ ଆହୁରି ଉନ୍ନତ ସ୍ତର ବୋଲି କୁହାଯାଉଛି, ତଥା ପରଙ୍ଗୀ ମାମ ବୋଲି କହୁଛନ୍ତି। ଯେଉଁମାନେ 100 ଜନ୍ମ ଧରିକିରି ନିଜର ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବେ ସେମାନେ ବ୍ରହ୍ମାପଦ ପ୍ରାପ୍ତ ହେବେ, କିନ୍ତୁ ତାଙ୍କଠାରୁ ଆହୁରି ଉନ୍ନତ ସ୍ତର ହେଉଛି ଶିବଜୀ ବା ଶିବ ଲୋକରେ ଯେଉଁମାନେ ଅଛନ୍ତି, ତଥା ପରଙ୍ଗୀ ମାମ ବୋଲି କୁହାଯାଇଛି। ଭଗବାନ ନିଜେ ଶିବଜୀ କଥା ଏକଥା କହୁଛନ୍ତି ଭାଗବତଙ୍କ ଚତୁର୍ଥ ସ୍କନ୍ଧରେ। ତେଣୁ ଭୃଗୁ ହେଉଛନ୍ତି ଶିବଜୀଙ୍କର ଭାଇ, ଶିବଜୀଙ୍କର ଶିବଜୀ ହେଉଛି ବଡ଼ ଭାଇ, ଭୃଗୁ ହେଉଛନ୍ତି ସାନ। ତେଣୁ ଶିବଜୀ ଯେତେବେଳେ ଦେଖିଲେ ତାଙ୍କର ସାନ ଭାଇ ଆସୁଛନ୍ତି, ଭୃଗୁମାନେ ଆସୁଛନ୍ତି କୈଳାସ ପର୍ବତରେ, ଭାଗବତଙ୍କ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କୈଳାସ ଲୋକର ବର୍ଣ୍ଣନା, ଅତି ବହୁତ ମନୋହର ସବୁ ସେଠି ପ୍ରାକୃତିକ ପରିବେଶ ସବୁ ରହିଛି, ବୈକୁଣ୍ଠ ଲୋକ ଭଳି ପରିବେଶ। ଏବଂ ଗୋଟିଏ ବଟବୃକ୍ଷ ରହିଛି, ଯେଉଁ ବୃକ୍ଷଟି 600 ଯୋଜନ ବିରାଟ ବହୁତ ବିସ୍ତାର ତାର ରହିଛି, ଏତେ ବିରାଟ ବିସ୍ତାର ବଟବୃକ୍ଷ ରହିଛି ଯାହାର ବୃକ୍ଷରେ ଗୋଟିଏ ହେଲେ ପକ୍ଷୀ ବସା ନାହିଁ। ସେଇଟା ହେଉଛି ବୈଶିଷ୍ଟ୍ୟ ଶିବଜୀଙ୍କର ମହାତ୍ମା, ଏତେ ବିରାଟ ବଡ଼ ବଟବୃକ୍ଷ କିନ୍ତୁ ଗୋଟିଏ ପକ୍ଷୀ ବସା ନାହିଁ ସେଠି, ଭାଗବତଙ୍କର ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀ ଏଇଭଳି ଭାବରେ ସେଠି ସବୁବେଳେ ରହିକି ଭଗବାନଙ୍କ ନାମ କରୁଛନ୍ତି, ହରେ କୃଷ୍ଣ
ହରେ କୃଷ୍ଣ
କୃଷ୍ଣ କୃଷ୍ଣ
ହରେ
ହରେ,
ହରେ ରାମ ହରେ ରାମ
ହରେ ହରେ। ଶିବଜୀ ସେ ସେଠି ଖାଲି ଭଗବାନଙ୍କ ନାମ କରୁଛନ୍ତି ତା ନୁହଁ, ଅନେକ ମୁନିଋଷିମାନେ ଆସନ୍ତି ଏବଂ ସେଠି ସେ ସବୁବେଳେ ଭଗବାନ କଥା କହୁଥାନ୍ତି, ସବୁବେଳେ ତାଙ୍କର ଚାଲିଥିବ କଥା ଭଗବାନ କଥା। ତେଣୁ ଭୃଗୁମୁନି ଯେତେବେଳେ ଦେଖିଲେ ଶିବଜୀ ନିଜର ଭାଇ ଆସୁଛନ୍ତି, ତେଣୁ ସେ ତାଙ୍କୁ ପାଛୋଟି ଆଣିବାକୁ ଯାଇଛନ୍ତି। କିନ୍ତୁ ଭୃଗୁମୁନିଙ୍କର ପରୀକ୍ଷା ଏଠି ଆଉ ଟିକେ କଡ଼ା ପରୀକ୍ଷା କରିଛନ୍ତି, ସେଠି ମାନସିକ ଭାବରେ କରିଥିଲେ, ଏଠି ବାଚିକ ଭାବରେ କଲେ, କଥାରେ କହିଲେ, ତାଙ୍କୁ ଅପମାନ ସୂଚକ କଥା କହିଛନ୍ତି। ଶିବଜୀଙ୍କୁ ଦେଖି କହୁଛନ୍ତି, ଏ ତମେ ମୋତେ ଛୁଅ, ତମେ ଅପବିତ୍ର, ତମେ ତମେ ସ୍ନାନ ଇତ୍ୟାଦି କରୁନ, ତମେ ଶ୍ମଶାନରେ ରହୁଛ, ତମର ଶରୀରରେ ବେକରେ ଗଳାରେ ତମର ସର୍ପ ସବୁ ଗୋଡ଼େଇକି ରଖିଛ, ଆଉ ଶ୍ମଶାନର ସବୁ କ'ଣ ଭସ୍ମ ସବୁ ଦେହରେ ଲେପ କରୁଛ, ତେଣୁ ତମେ ଅପବିତ୍ର ଅସ୍ତ, ମୁଁ ବୋଧେ ବ୍ରାହ୍ମଣ, ଶ୍ରେଷ୍ଠ ବ୍ରାହ୍ମଣ ଜଣେ, ମୋତେ ତମେ ଛୁଇଁଲେ ଏଇଟା ମୁଁ ଅପବିତ୍ର ହେଇଯିବି, ଏଇଭଳି ଭାବେ ଯେତେବେଳେ ଅପମାନ ସଜା କଥା କହୁଛନ୍ତି, ଶିବଜୀଙ୍କର ମଧ୍ୟ କ୍ରୋଧ ଜାହାତ ହେଇଛି। ଶିବଜୀ ନିଶ୍ଚିନ୍ତ ଭାବରେ ବହୁତ ଉନ୍ନତ ସ୍ତରର, ସେ ହେଉଛନ୍ତି ଭଗବାନ, ଭାଗବତ ବ୍ରହ୍ମ ସଂହିତାରେ ବ୍ରହ୍ମା ସେ କଥା ମଧ୍ୟ ବର୍ଣ୍ଣନା କରିଛନ୍ତି, କ୍ଷୀରଂ ଯଥା ଦେବିକାରଂ ବିଶେଷ ଯୋଗାତ୍ ସଂଜାତ ନହିତ ପୃଥଗସ୍ତି ହେତୁ ଯଶମ୍ଭୂତାମପି ତସ୍ୟ ସମୁପେତି କାର୍ଯ୍ୟାତ୍ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଯେମିତି କ୍ଷୀରରେ ଆମେ ଯଦି ଅମ୍ଳ ବା ଦହି ପକାଇଦେବା ତାହେଲେ ସେଇଟା ଦହିରେ ପରିଣତ ହୋଇଯିବ, ଏବଂ ଦହିରେ ପରିଣତ ହୋଇଗଲେ ଆମକୁ ଆଜି ପ୍ରଭୁ ଦହି ସର୍ବତ ଦେଉଥିଲେ, ଏ କ୍ଷୀରଟା ଅମ୍ଳ ମିଶିକି ଦହି ହେଇଯାଇଛି, କିନ୍ତୁ ଦହିଟା ଆଉ କ୍ଷୀରର କାମ କରିବନି। ତେଣୁ ସେହିଭଳି ଭାବରେ ଭଗବାନ ସ୍ୱୟଂ ବିଷ୍ଣୁ ତତ୍ତ୍ୱ ଯେତେବେଳେ ଭୌତିକ ଜଗତର ତମଗୁଣକୁ ଆଶ୍ରୟ କରି ଆସନ୍ତି, ସେ ଶିବଜୀରେ ପରିଣତ ହୋଇଯାଆନ୍ତି। ତେଣୁ ଶିବଜୀ ଏଇ ତମଗୁଣର ସେ ହେଉଛନ୍ତି ଅଧିନାୟକ, ତେଣୁ ଶିବଜୀଙ୍କର ମଧ୍ୟ କ୍ରୋଧ ଜାହାତ ହୋଇଛି, ଗୁଣର ପ୍ରଭାବ ତାଙ୍କ ଉପରେ ମଧ୍ୟ ପଡ଼ୁଛି, ଅନ୍ୟମାନଙ୍କ କଥା କ'ଣ କହିବା। ଏଇଟା ଖାଲି ପରୀକ୍ଷା କରିବା ପାଇଁ ଯାଉଛି, ପ୍ରକୃତରେ ସେମାନେ ମହାତ୍ମା, ଏଠି ଯେଉଁ କୁହାଯାଉଛି ମହାତ୍ମା ବିଷୟରେ ବର୍ଣ୍ଣନା କରାଯାଉଛି, ପ୍ରକୃତରେ ସେମାନେ ସମସ୍ତେ ମହାତ୍ମା, କିନ୍ତୁ ଏ ପରୀକ୍ଷା ପାଇଁ ଭଗବାନ ଏଇଭଳି ବ୍ୟବସ୍ଥା କରିଛନ୍ତି। ମହାତ୍ମା କହିଲେ ସେମାନେ ଗୁଣର ପ୍ରଭାବରୁ ଉର୍ଦ୍ଧ୍ୱରେ, ଏଠି କୁହାଯାଏ ଦୈବୀ ପ୍ରକୃତି ନା ଅସୁବିଧା, କିନ୍ତୁ ତଥାପି ଏ ଖାଲି ପରୀକ୍ଷା, ଏଇଟା ସାଧାରଣ ଲୋକମାନଙ୍କୁ ଦେଖିବା ପାଇଁ ଏ ଗୋଟେ ରଖାହେଇଛି, ଦୃଷ୍ଟାନ୍ତ ରଖାହେଇଛି। ଶିବଜୀ ମଧ୍ୟ କ୍ରୋଧ ଆସିଯାଇଛି, କିନ୍ତୁ ଶିବଜୀ ଏତେ କ୍ରୋଧ ପ୍ରକାଶ କରିଛନ୍ତି, ବ୍ରହ୍ମା ତ ନିଜ କ୍ରୋଧକୁ ନିଜ ଅଧୀନରେ ରଖିଥିଲେ, ଚୁପଚାପ ରହିଲେ କିଛି କହିଲେନି, କିନ୍ତୁ ଶିବଜୀ ସାଙ୍ଗେ ସାଙ୍ଗେ ତାଙ୍କ ତ୍ରିଶୂଳ ଧରିକି ଗୋଡ଼େଇଲେ ତାଙ୍କୁ ମାରିଲେ, ନିଜ ଭାଇକି ଗୋଡ଼େଇଛନ୍ତି ମାରିବା ପାଇଁ। ଏବଂ ସେଇଠି ପାର୍ବତୀ ଦେବୀ ତାଙ୍କର ତାଙ୍କୁ ଅନୁରୋଧ କରିକି ତାଙ୍କୁ ବହୁତ ବୁଝେଇ ସୁଝେଇକି ତାଙ୍କୁ କ୍ଷାନ୍ତ କରିଛନ୍ତି ସେ କ୍ରୋଧକୁ। ତେଣୁ ଭୃଗୁମୁନି ଯାହା ହଉ ଜୀବନ ଫାଇଲେ, ନହେଲେ କ୍ରୋଧ ଶିବଜୀ କ୍ରୋଧ ହେଇଥିଲେ ମାରିଦେଇଥାନ୍ତି ମଧ୍ୟ, ଶିବଜୀଙ୍କର ଏତେ କ୍ରୋଧ ରହିଛି ପ୍ରକୃତରେ। ଇଏ ଆମକୁ ଦେଖିବା ପାଇଁ ସବୁ କେମିତି ରହିଛି ସେ ବ୍ୟବସ୍ଥା ଜାଣିବା ବୁଝିବାକୁ ପଡ଼ିବ। ଜଣେ ରହିଥିଲେ ମାର୍କଣ୍ଡେ ମୁନି, ଭାଗବତ ମଧ୍ୟ ତାଙ୍କ ପ୍ରସଙ୍ଗ ଆସିବ, ମାର୍କଣ୍ଡେ ମୁନି ମୃକଣ୍ଡ ଋଷିଙ୍କର ସେ ହେଉଛନ୍ତି ପୁତ୍ର ମାର୍କଣ୍ଡେୟ, ଏବଂ ନାରଦ ମୁନି ତାଙ୍କର ସେ ଯେତେବେଳେ ଜନ୍ମ ହେଲେ ତାଙ୍କର ହାତ ଦେଖି କହିଲେ ତାଙ୍କର ବୟସ ମାତ୍ର 20 ବର୍ଷ ତାଙ୍କର ଆୟୁଷ। ତେଣୁ ମୃକଣ୍ଡ ମୁନି ପଚାରିଲେ ଯେ କ'ଣ କଲେ ସେ ତାଙ୍କର ମୃତ୍ୟୁକୁ ଏଡ଼େଇ ଦେଇପାରିବେ ବା ତାଙ୍କର ଅଧିକ ଆୟୁଷ ହେଇପାରିବେ, ନା ଏଇ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଯେଉଁ ରହିଛି ଶିବଜୀଙ୍କର, ସେଇ ମନ୍ତ୍ର ଯଦି ସେ ଆରାଧନା କରିବେ ତାହେଲେ ସେ ମୃତ୍ୟୁକୁ ଏଡ଼େଇ ଦେଇପାରିବେ। ତେଣୁ ତାଙ୍କର ମୃକଣ୍ଡ ମୁନି ତାଙ୍କର ପୁତ୍ର ମାର୍କଣ୍ଡେୟଙ୍କୁ ସେଇ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଦେଇଥିଲେ, ପ୍ରଦାନ କରିଥିଲେ, ସେ ଜ୍ଞାନଟି ସେଇ ମନ୍ତ୍ରଟି ଦେଇଥିଲେ ଏବଂ ସେ ସେଇ ମନ୍ତ୍ର ଜପ କରୁଥିଲେ। କିନ୍ତୁ ଯେତେବେଳେ 20 ବର୍ଷ ହେଇଗଲା, ତାଙ୍କର ବୟସ ହେଇଗଲା, ତାଙ୍କର ସମୟ ପୁରିଗଲା, ସେତେବେଳେ ଯମରାଜ ସ୍ୱୟଂ ଆସିଲେ ତାଙ୍କୁ ନେବା ପାଇଁ। ତେଣୁ ମାର୍କଣ୍ଡେୟ ମୁନି ଶିବଜୀଙ୍କର ଲିଙ୍ଗ ଧରିକିରି ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି, ତାଙ୍କ ଜାଣିଗଲେ 20 ବର୍ଷ ହେଇଗଲା, ତାଙ୍କ ମୃତ୍ୟୁ ସମୟ ଆସିଯିବ। ତେଣୁ ଯମରାଜ ଯେତେବେଳେ ଆସି ପହଞ୍ଚିଗଲେ ସେତେବେଳେ ଶିବଜୀ ନିଧେ ସେଇ ଲିଙ୍ଗରୁ ପ୍ରକଟ ହେଇକିରି ଗୋଡ଼େଇଲେ ଯମରାଜଙ୍କୁ ମାରିବା ପାଇଁ। ଏଭଳି ସବୁ ବ୍ୟବସ୍ଥା ବିଧାନ କରାଯାଇଛି, ବ୍ୟବସ୍ଥା ସବୁ କରାଯାଇଛି, ଶାସ୍ତ୍ର ସବୁ ରହିଛି, ଏସବୁ ଦୃଷ୍ଟାନ୍ତ ସବୁ ରହିଛି। ତେଣୁ ଶିବଜୀ ଯେତେବେଳେ ଗୋଡ଼େଇଲେ ମାରିବା ପାଇଁ ଭୃଗୁଙ୍କୁ, ଭୃଗୁ କହିଲେ ନିଶ୍ଚିନ୍ତ ମୋର ଆଜି ମୃତ୍ୟୁ ହେଇଯିବ, ତାଙ୍କର ପରୀକ୍ଷା ଆଉ କ'ଣ କରିବେ, ତାଙ୍କର ଶେଷ ହେଇଯିବ, ସେ ନିଜେ ଶେଷ ହେଇଯିବ। କିନ୍ତୁ ଯାହା ଭଗବାନ ବ୍ୟବସ୍ଥାରେ ହେଉଛି, ତେଣୁ ପାର୍ବତୀ ଦେବୀ ଯେ ତାଙ୍କୁ ଅନୁର ବିନୟ କରିସାରି ରକ୍ଷା ତାଙ୍କୁ କ୍ଷାନ୍ତ କରିଛନ୍ତି, ଏବଂ ଭୃଗୁମୁନି ସେଥିରୁ ବିଦାୟ ନେଇକରି ଯାଇଛନ୍ତି ବିଷ୍ଣୁଙ୍କ ପାଖକୁ ପରୀକ୍ଷା କରିବା ପାଇଁ। ବିଷ୍ଣୁଙ୍କ ପାଖକୁ ଯାଉଛନ୍ତି, ସେଠି ପରୀକ୍ଷା ଭୃଗୁମୁନି ଆଉ ଟିକେ ବଢ଼େଇ ଦେଇଛନ୍ତି। ଏଠି ବାଚିକ ଭାବ ପ୍ରଥମେ ପିତାଙ୍କ ସହିତ ମାନସିକ ଭାବରେ ପରୀକ୍ଷା କରିଥିଲେ, ସମ୍ମାନ ଦେଇନଥିଲେ। ଶିବଜୀଙ୍କ ପାଖରେ ବାଚିକ ଭାବେ ପରୀକ୍ଷା କଲେ, ମାନେ ବହୁତ ଅପମାନ ସୂଚକ କଥା କହିଲେ। ଏବଂ ଏଠି ଯୋଉ ବିଷ୍ଣୁ ପାଖକୁ ଯାଉଛନ୍ତି, ସେଠି କାୟିକ ବା ଶାରୀରିକ ବହୁତ ମାନେ ଗୋଟେ ଗୋଇଠା ମାରିବେ ଭଗବାନ, ଭଗବାନଙ୍କୁ ବକ୍ଷସ୍ଥଳରେ ପଦାଘାତ କରିବେ। ବୈକୁଣ୍ଠ ଲୋକ ଯାଉଛନ୍ତି, ଭଗବାନ ସାଧାରଣତଃ ଭଗବାନ ଅନନ୍ତ ଶୟନରେ ରହିଛନ୍ତି, ଶୟନ କରିଛନ୍ତି, ଅନନ୍ତ ଦେବଙ୍କର ଶଯ୍ୟାରେ ଶୟନ କରିଛନ୍ତି ଭଗବାନ କ୍ଷୀରୋଦକ ସାଇ ବିଷ୍ଣୁ। ଯହ କାରଣାନ ବଜଳେ ଭଜତି ସ୍ମ ଯୋଗ ନିଦ୍ରା ମନନ୍ତ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରାଙ୍ଗ ସମୃତି ଗୋବିନ୍ଦ ମହାଦି ପୁରୁଷଂ ତମଂ ବଜାମି। ବ୍ରହ୍ମାନ୍ ତାଙ୍କ ବ୍ରହ୍ମ ସଂହିତା କହୁଛନ୍ତି, ଏ ସବୁବେଳେ ସେ ଶୟନ କରୁଛନ୍ତି ଏବଂ ସେ ଶୟନ କରିକି ମଧ୍ୟ ସବୁ କାର୍ଯ୍ୟ କରୁଛନ୍ତି। ଏ ଭୌତିକ ଜଗତ ସୃଷ୍ଟି ସବୁ ଯାହା ହେଉଛି ତାଙ୍କର ଗୋଟେ ନିଶ୍ୱାସରେ ସବୁ ଭୌତିକ ଜଗତ ସୃଷ୍ଟି ହେଇଯାଉଛି, ଏବଂ ଯେତେବେଳେ ପ୍ରଶ୍ୱାସ ନେଉଛନ୍ତି ସମସ୍ତ ଭୌତିକ ଜଗତ ପୁଣି ତାଙ୍କର ଗର୍ଭରେ ଯାଇ ଆଶ୍ରୟ ନେଉଛନ୍ତି। ଏବଂ ସେ ନିଶ୍ୱାସ ପରିମାଣ କେତେ ନା, ମୁଁ ଯେଉଁ କହିଲି ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ଏଇଭଳି ଭାବରେ ହଜାର ଦିବ୍ୟ ଯୁଗ, ଏଇଭଳି ଭାବରେ ବ୍ରହ୍ମାଙ୍କର ଶହେ ବର୍ଷ ଆୟୁଷ ରହିଛି, ଦିନ ମାସ ଏମିତି ବର୍ଷ ହେଇକିରି ଶହେ ବର୍ଷ ଆୟୁଷ, ଇଏ ହେଉଛି ସେଇ ବିଷ୍ଣୁଙ୍କର ଗୋଟିଏ ନିଶ୍ୱାସର ପରିମାଣ। ଆମର କଳ୍ପନାର ବାହାରେ ଆମେ ଚିନ୍ତା କରିପାରିବାନି ଏତେ ତାଙ୍କର, ସେ ନିଦ୍ରାରେ ସହାୟ କରି ମଧ୍ୟ ଏସବୁ କାର୍ଯ୍ୟ କରିପାରୁଛନ୍ତି। ସେ ଯୋଗ ନିଦ୍ରା ଆମ ଯୋଉ ନିଦ୍ରା ରହୁଛି ଏ ନିଦ୍ରା ନୁହଁ ସିଏ, କାରଣ ସିଏ ଏ ଭୌତିକ ତ୍ରିଗୁଣ ଭିତରେ ନଥାନ୍ତି। ମହାତ୍ମା ଏଠି ବର୍ଣ୍ଣନା କର, ମହାତ୍ମା ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ, ତେଣୁ ତାଙ୍କର ନିଦ୍ରାକୁ ଯୋଗ ନିଦ୍ରା ବୋଲି କୁହାଯାଉଛି। ଯେଉଁ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ରହିଛି ସତ୍ତ୍ୱ ରଜ ତମ, ଏ ତିନି ଗୁଣର ଉର୍ଦ୍ଧ୍ୱ ଯେଉଁ ସ୍ତର ତୁରୀୟ ସ୍ତର ବୋଲି ସେଟା କୁହାଯାଉଛି, ତେଣୁ ସେମାନେ ସବୁ ସେହି ସ୍ତରରେ ଥାନ୍ତି। ତେଣୁ ବିଷ୍ଣୁ ସାଧାରଣତଃ ଭଗବାନ ଉପରେ ସ୍ନାନ କରିଥାନ୍ତି, ଲକ୍ଷ୍ମୀଦେବୀ ତାଙ୍କର ପାଦରେ ସେବା କରିଥାନ୍ତି, ପାଦ ସେବା କରିଥାନ୍ତି, ପାଦ ସମ୍ଭାର କରିଥାନ୍ତି, କିନ୍ତୁ ସେ ସେହି ସମୟରେ ଲକ୍ଷ୍ମୀଦେବୀଙ୍କ କୋଳରେ ଭଗବାନ ବିଷ୍ଣୁ ସ୍ନାନ କରିଛନ୍ତି, ଏବଂ କୋଳରେ ସ୍ନାନ କରିଛନ୍ତି ଭୃଗୁମୁନି ଆସିଲେ ସାଙ୍ଗେ ସାଙ୍ଗେ ତାଙ୍କର ବକ୍ଷଦେଶରେ ଗୋଟେ ପଦାଘାତ କରିଛନ୍ତି, ଏବଂ ପଦାଘାତ ସହିକରି ମଧ୍ୟ ବିଷ୍ଣୁ ଭଗବାନ ଉଠିକରି ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଭୃଗୁମୁନି କହୁଛନ୍ତି, ପ୍ରକୃତରେ ମୁଁ ଜାଣିପାରିଲିନି, ଆପଣ ମୋତେ କ୍ରୋଧ ପ୍ରକାଶ କରନ୍ତୁ ନାହିଁ, ମୁଁ ଜାଣିପାରିଲିନି ଆପଣଙ୍କର ନଲେଜ୍, ମୁଁ ସ୍ୱାଗତ କରିଥାନ୍ତି, ମୋର ବକ୍ଷଦଶ ବହୁତ କଠିନ ବହୁତ କଠୋର, ଆପଣଙ୍କ ଚରଣ ବ୍ରାହ୍ମଣଙ୍କର ଚରଣ ଇଏ ହେଉଛି ବହୁତ କୋମଳ, ଆପଣ ଚରଣକୁ ବହୁତ ଆଘାତ ଲାଗିଥିବ। ବର୍ତ୍ତମାନ ମଧ୍ୟ ଭଗବାନ କହିଲେ ତାଙ୍କର ସେ ବକ୍ଷସ୍ଥଳରେ ଶିବତ୍ସ ଚିହ୍ନ ରହିଛି, ଶିବତ୍ସ ଚିହ୍ନ ଯେଉଁ ସେ ପଦାଘାତ କରିଥିଲେ ସେ ଚିହ୍ନଟି ଭଗବାନ ଧାରଣ କରି ରଖିଛନ୍ତି। ଏ ଭଗବାନଙ୍କ ଭକ୍ତ ବତ୍ସଳତା। ବୈକୁଣ୍ଠ ଲୋକରେ ଯେଉଁ ଆମେ ଯିବା, ସମସ୍ତ ଯେତେ ଅଛନ୍ତି ସେଠି ବୈକୁଣ୍ଠ ଲୋକ ଅଧିବାସୀ ଯେଉଁ ଅଛନ୍ତି ସମସ୍ତେ ଭଗବାନ ଭଳି, ଭଗବାନ ବିଷ୍ଣୁ ଯେଉଁଭଳି ଭାବରେ ତାଙ୍କ ରୂପ, ତାଙ୍କର ଯେତେ ସବୁ ରହିଛନ୍ତି ଜୀବ ଜୀବତ ନୁହନ୍ତି ସେମାନେ ସବୁ କ'ଣ, ସେମାନେ ସବୁ ଆମେ ଜୀବ, ସେମାନେ ମଧ୍ୟ ଜୀବ କିନ୍ତୁ ସେମାନେ ମୁକ୍ତ ଜୀବ, ମହାତ୍ମା ଏମାନେ ହେଉଛନ୍ତି, ସେମାନେ ହେଉଛନ୍ତି ମହାତ୍ମା ମୁକ୍ତ ଜୀବ, ଆମେ ହେଉଛୁ ବଦ୍ଧ ଜୀବ। ତେଣୁ ସେ ଯେଉଁ ଅନ୍ୟମାନେ ସବୁ ଅଛନ୍ତି, ଅନ୍ୟ ପାର୍ଷଦମାନେ ସବୁ ଅଛନ୍ତି ବା ଅନ୍ୟ ଅଧିବାସୀମାନେ ଅଛନ୍ତି, ତାଙ୍କ ଭିତରେ ଆଉ ଭଗବାନ ଭିତରେ ତଫାତ୍ କିଛି ଆମେ ଜାଣିପାରିବାନି, କାରଣ ଦେଖିବାକୁ ସମସ୍ତେ ସମାନ। କେବଳ ଏଇ ଦୁଇ ତିନିଟି ଚିହ୍ନ ରହିଛି, ଯେଉଁ ଚିହ୍ନ ଆମେ ଜାଣିବା, ଇଏ ହେଉଛନ୍ତି ବିଷ୍ଣୁ, ଆଉ ଅନ୍ୟମାନେ ହେଉଛନ୍ତି ତାଙ୍କର ଜୀବପଦ ବାଚସ୍ମାନ। କ'ଣ ନା ତାଙ୍କର ବକ୍ଷଦେଶରେ ଏଇ ଶିବସ୍ୱ ଚିହ୍ନ ରହିଛି, ବୈଜୟନ୍ତୀ ମାଳା ସେ ଧାରଣ କରିଥାନ୍ତି, ବୈଜୟନ୍ତୀ ମାଳା ସମସ୍ତେ ଧାରଣ କରିଥାନ୍ତି, କିନ୍ତୁ ତାଙ୍କର ଯେଉଁ ରହିଛି କ'ଣ ସେ କୌସ୍ତୁଭମଣି, କୌସ୍ତୁଭମଣି ସେ ଧାରଣ କରିଥାନ୍ତି, ଏବଂ ଲକ୍ଷ୍ମୀଦେବୀ ତାଙ୍କର ବକ୍ଷସ୍ଥଳରେ ବାସ କରନ୍ତି, ଗୋଟେ ଗୋଲ୍ଡେନ୍ ହେୟାର ଗୋଟେ ବ୍ରାଣ୍ଡ ରହିଛି। ଏଇ ତିନୋଟି ଇଏ ଲକ୍ଷଣ ଗୁଡ଼ିକ ଆମେ ଜାଣିବା, ଇଏ ହେଉଛନ୍ତି ଭଗବାନ, ନହେଲେ ଅନ୍ୟମାନଙ୍କୁ ଆଉ ଭଗବାନଙ୍କ ରୂପରେ କିଛି ତଫାତ୍ ନାହିଁ। ତେଣୁ ଯେହେତୁ ଭୃଗୁମୁନି ବହୁତ ପଦାଘାତ କରିଛନ୍ତି, କିନ୍ତୁ ଭଗବାନ ତାଙ୍କୁ କ୍ରୋଧ ପ୍ରକାଶ କରିନାହାନ୍ତି ତାଙ୍କ ପ୍ରତି, ବରଂ ସିଏ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଭୃଗୁମୁନି ଏଭଳି ଭଗବାନଙ୍କର ନମନୀୟତା ଦେଖିକି ଭଗବାନଙ୍କର ଏତେ ଏତେ ମହାନତା ଦେଖିକି ସେ ନିଜେ ଦ୍ରବୀଭୂତ ହେଇଯାଇଛନ୍ତି, ଭୃଗୁମାନଙ୍କର ଚକ୍ଷୁରେ ଲୋତକ ନିର୍ଗତ ହେଉଛି। ଭଗବାନ ଭୃଗୁମାନଙ୍କୁ ବସେଇକିରି ତାଙ୍କର ଆସନରେ ତାଙ୍କର ଯେଉଁ ରହିଛନ୍ତି ସିଂହାସନ ରହିଛି ତାଙ୍କର ଆସନ ଯେଉଁ ରହିଛି ସେଠି ବସେଇକିରି ଭଗବାନ ତାଙ୍କୁ ତାଙ୍କର ପାଦକୁ ସମ୍ଭାବନ କରୁଛନ୍ତି ଏଭଳି ଭଗବାନ। ତେଣୁ ସେଇ କଥା ସେ ଆସି କହୁଛନ୍ତି ଯେଉଁ ସଭାରେ ତାଙ୍କୁ ନିର୍ଣ୍ଣୟ କରିବା ପାଇଁ କୁହାଯାଇଥିଲା ସେଇ ସଭାରେ ଆସି କହୁଛନ୍ତି ପ୍ରକୃତରେ ଇଏ ହେଉଛନ୍ତି ଭଗବାନ, ଯିଏକି କୌଣସି ତ୍ରିଗୁଣର ପ୍ରଭାବ ଯାହାଙ୍କ ଉପରେ ନାହିଁ ସିଏ ହେଉଛନ୍ତି ଭଗବାନ। ବ୍ରହ୍ମା ଶିବ ଏମାନେ ଯଦିଓ ବହୁତ ଉନ୍ନତ ସ୍ତରର, ଏମାନେ ପ୍ରକୃତରେ ମହାତ୍ମା, କିନ୍ତୁ ତଥାପି ଯେତେବେଳେ ଦରକାର ପଡ଼ୁଛି ସେମାନେ ମଧ୍ୟ ଗୁଣର ପ୍ରଭାବରେ ଆସିଯାଉଛନ୍ତି। କିନ୍ତୁ ଜେନେରାଲି ଯେଉଁମାନେ ମହାତ୍ମା ସେମାନେ ଏଇ ତ୍ରିଗୁଣର ପ୍ରଭାବରେ ନଥାନ୍ତି। ଏଇଟାକୁ ଖାଲି ଲୋକମାନଙ୍କୁ ଜଣାଇବା ପାଇଁ ଏଇଭଳି ଭାବରେ ଲୀଳା ହେଇଥିଲା, କିନ୍ତୁ ପ୍ରକୃତରେ ବ୍ରହ୍ମା ଶିବ ଏମାନେ ସବୁ ହେଉଛନ୍ତି ମହାତ୍ମା। ଯେଉଁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଇହା ଯଶ୍ୟ ହରେର ଦାସ ସେ କର୍ମଣା ମନସାଗିରା ନିଖିଳାସୁ ବ୍ୟବସ୍ଥା ଆସୁ ଜୀବନ ମୁକ୍ତ ସୌଚ୍ଚତେ। ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ହେଉଛନ୍ତି ମହାତ୍ମା। ଅନ୍ୟ ପକ୍ଷରେ ଆମେ ଏତିକି କହିବା ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ହେଉଛନ୍ତି ମହାତ୍ମା ମହାତ୍ମା। ତେଣୁ ସେମାନେ ଏ ତ୍ରିଗୁଣ ଭିତରେ ଅଧୀନ ନଥାନ୍ତି। ତ୍ରିଗୁଣ ଦ୍ୱାରା ଆମେ ସମସ୍ତେ ତ୍ରିତା ଉପରେ ଦଗ୍ଧୀଭୂତ ହେଉଛେ, ଆଦି ଭୌତିକ ଆଧ୍ୟାତ୍ମିକ ଏବଂ ଆଦି ଦୈବିକ, ଏ ତ୍ରିତା ଉପରେ ସମସ୍ତେ ଦଗ୍ଧୀଭୂତ ହେଉଛେ। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଦୁଃଖ ଆମେ ଭୋଗ କରୁଛେ, କାରଣ ଆମେ ତ୍ରିଗୁଣ ଭିତରେ ଅଛେ, ଆମେ ବନ୍ଦୀ ଅବସ୍ଥାରେ ରହିଛେ। ତେଣୁ ଏମାନେ ଆ ପୂର୍ବ ଶ୍ଳୋକରେ ଯେଉଁ କହୁଛନ୍ତି ସେମାନେ ହେଉଛନ୍ତି କିଏ ନା ସେମାନେ ଅବଜାନନ୍ତି ମାଂ ମୂଢ଼ା ମାନସୀ ତନୁମାଶ୍ରିତମ ପରମ ଭାବ ମଜାନନ୍ତ ମମାଭୟ ଭୂତ ମହେଶ୍ୱର। ସେମାନେ ସବୁ ପ୍ରକୃତରେ ମୂର୍ଖ ବ୍ୟକ୍ତି, ସେମାନେ ଏଇ ତ୍ରିଗୁଣ ଭିତରେ ରହିଥାନ୍ତି। ତେଣୁ ଏଇ ତ୍ରିଗୁଣ ଭିତରେ ସମସ୍ତେ ରହିଛନ୍ତି, ମାନେ ଶତକଡ଼ା 99 ଭାଗ ଲୋକ ଏଇ ତ୍ରିଗୁଣ ଭିତରେ ରହିଛନ୍ତି। ତେଣୁକରି ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି, କିନ୍ତୁ ଯେଉଁମାନେ ଏଇ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି ସେମାନେ ଭଗବାନଙ୍କୁ ଜାଣନ୍ତି। ସେମାନେ ହେଉଛନ୍ତି ଯେଉଁମାନେ ଭଗବାନଙ୍କୁ ଜାଣିନାହାନ୍ତି ତାହେଲେ ଅସୁବିଧା କ'ଣ ହେବ ଭଗବାନ ନ ଜାଣିଲେ ନା? ଆ ପର ଶ୍ଳୋକରେ ସେଇଟା କୁହାଯାଉଛି, ଆମେ ଯେଉଁ ମହାତ୍ମା ଶ୍ଳୋକରେ ପାଠ କରୁଛୁ ତା ପୂର୍ବରୁ ଏଇଟା କୁହାଯାଉଛି ଯେ ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମହାସୁରୀ ଚୈବ ପ୍ରକୃତି ମୋହିନୀ ସୀତା। ମୋହିନୀ ପ୍ରକୃତି, ଏ ତ୍ରିଗୁଣ ଯେଉଁ ପ୍ରକୃତି ରହିଛି ସତରଜତମ ତ୍ରିଗୁଣ ପ୍ରକୃତି ଭିତରେ ଯେଉଁମାନେ ରହୁଛନ୍ତି ତାଙ୍କର ମୋଘ ଆଶା, ଅନେକ ପ୍ରକାର ଆଶା କରୁଛନ୍ତି ସେମାନେ, ଏଇଟା କରିବି ସେଇଟା କରିବି ଏଇଭଳି ଭାବରେ ବିଭିନ୍ନ ପ୍ରକାର ଆଶା ତାଙ୍କର ରହିଛି, କିନ୍ତୁ ସବୁ ଆଶା ତାଙ୍କର ବିଫଳ ହେଉଛି ମୋଘ ଆଶା। ଏବଂ ଯାହା ସବୁ କର୍ମ କରୁଛନ୍ତି ମୋଘ କର୍ମାଣ, ଭଗବାନ କଥା କହୁଛନ୍ତି, ଆଉ କିଏ ସାଧାରଣ ବ୍ୟକ୍ତି କହୁନାହାନ୍ତି କଥା, ତାଙ୍କର ସମସ୍ତ ଆଶା ବିଫଳ ହେଉଛି ମୋଘ ଆଶା ମୋଘ କର୍ମାଣ, ଯାହା ସବୁ କର୍ମ କରୁଛନ୍ତି ସେସବୁ ମଧ୍ୟ ବିଫଳ ହେଇଯାଉଛି। ଏବଂ ମୋଘ ଜ୍ଞାନ, ଅନେକ ପ୍ରକାର ଜ୍ଞାନ ରହିଛି ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯିଏକି ପ୍ରଭୁପାଦ ମହାରାଜଙ୍କର ଗୁରୁଦେବ, ସେ କହନ୍ତି ଯଦି ବିଶ୍ୱ ଗ୍ରନ୍ଥାଗାରରୁ ସମସ୍ତ ପୁସ୍ତକ ଯେତେ ଗ୍ରନ୍ଥ ହେଇ ସବୁ ନଷ୍ଟ ହେଇଯାଉଛି କିନ୍ତୁ ଭାଗବତମ ଶାସ୍ତ୍ରଟି ଅଛନ୍ତି ତାହେଲେ କିଛି ନଷ୍ଟ ହେଇନି। ମାନେ ଆମର ବୈଦିକ ଶାସ୍ତ୍ରକୁ ଛାଡ଼ିଦେଲେ ଆଉ ଯେତେ ସବୁ ତଥାଗତ ପୁସ୍ତକ ବା ଗ୍ରନ୍ଥ ସବୁ ରହିଛି, ଏ ଗ୍ରନ୍ଥରେ ବହୁତ ପ୍ରକାର ଜ୍ଞାନ ରହିଛି, କିନ୍ତୁ ଯେମିତି ଆମେ କହିବା ମେଡ଼ିକାଲ ସାଇନ୍ସ, ମେଡ଼ିକାଲ ସାଇନ୍ସ ମଧ୍ୟ ଜ୍ଞାନ ତା ଦେହରେ ରହିଛି, ବହୁତ ପ୍ରକାର ବହୁତ ରୋଗରୁ ତାଙ୍କୁ ମୁକ୍ତ କରାଯାଉଛି ଏସବୁ ରହିଛି, କିନ୍ତୁ ବା ଅନେକ ବହୁତ ପ୍ରକାର ଅନ୍ୟାନ୍ୟ ବୈଜ୍ଞାନିକ ଜ୍ଞାନ ସବୁ ରହିଛି, ବିଭିନ୍ନ ପ୍ରକାର ଜ୍ଞାନ ସବୁ ରହିଛି, କିନ୍ତୁ ଭଗବାନ କହୁଛନ୍ତି ମୋଘ ଜ୍ଞାନ। ଯଦିଓ ଏତେ ଉନ୍ନତ ସ୍ତରର ଜ୍ଞାନ କିନ୍ତୁ ସେ ଜ୍ଞାନ ହେଉଛି ମୋଘ ଜ୍ଞାନ, ମୋଘ ଜ୍ଞାନ ମାନେ ବିଫଳ। ସେ ଜ୍ଞାନର ଶରଣ ନେଲେ ଆମେ ଆମେ ଯେଉଁ ଭୌତିକ ଆମର ଯେଉଁ ମୂଳ ସମସ୍ୟା ରହିଛି ସେ ସମସ୍ୟାର ସମାଧାନ କରିପାରିବା ନାହିଁ, ସେଥିପାଇଁ ତାକୁ କହିଛି ମୋଘ ଜ୍ଞାନ। ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମାସୁରୀ ଚୈବ ପ୍ରକୃତି ମୋହିନୀ ସୀତା। ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ସେମାନେ ଏଇ ତିନି ଗୁଣ ଭିତରେ ରହିଛନ୍ତି, ମୋହିନୀ ସୀତା ବୋଲି କୁହାଯାଉଛି। ତିନି ଗୁଣ ଯେଉଁ ରହିଛି ମାୟା ମାୟା ଦୂରତୟା ଏଇ ସତ୍ୟରଜତମ ତିନି ଗୁଣ ଭିତରେ ରହିଥିବା ହେତୁ ତାଙ୍କର ସବୁକିଛି ବିଫଳ ହେଇଯାଉଛି। ହରି ହରି ବିଫଳ ଜନ୍ମ ଗୁଆଇନୁ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାବଜିଆ ଜାଣିଆ ଶୁଣିଆ ବିଷୟ ପାଇବ। ଯଦି ଆମେ ଭଗବାନଙ୍କ ଶରଣରେ ଯାଉନେ ତାହେଲେ ଆମର ସବୁକିଛି ବିଫଳ ହେଇଯାଉଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ହେଉଛନ୍ତି ମହାତ୍ମା। ମହାତ୍ମା ଅନୁସ୍ତୁ ମାଙ୍କ ଦୈବୀ ପ୍ରକୃତି ମାସିତା, ସେମାନେ ଆମକୁ ଦେଖିବା ପାଇଁ ଆମ ଭଳି ରହିଥିବେ, ଜଣେ ସାଧୁ ବ୍ୟକ୍ତି ବା ଜଣେ ମହାତ୍ମା ଆଉ ଆମ ଭିତରେ କ'ଣ ତଫାତ ରହିଛି ଦେଖିବାକୁ ଆମେ କହିବା ସମାନ ସବୁ, ଆମର ଯଦି ଦୁଇଟି ଗୋଡ଼ ଦୁଇଟି ହାତ ଗୋଟିଏ ମୁଣ୍ଡ ଯାହା ଆଖି ନାକ ପାଣି ଯାହା ସବୁ ରହିଛି ସେଇଭଳି ଭାବରେ ସେ ଶରୀର ପ୍ରାପ୍ତ ହୋଇଛନ୍ତି, କିନ୍ତୁ ତାଙ୍କୁ ସେମାନେ ଆମେ ଜାଣିପାରିବାନି ପ୍ରକୃତରେ, ଯଦି ଆମେ ସେଇ ସ୍ତରକୁ ନ ଯାଇଛେ ଆମେ ଜାଣିପାରିବାନି ସେ ମହାତ୍ମା ବୋଲି। ମହାତ୍ମା ବୋଲି କେମିତି ଜାଣିବା, ଭଗବାନ ଏଠି କହୁଛନ୍ତି ମହାତ୍ମା ମାନସ୍ତୁ ମହାନ ପାଖରେ ଦୈବିଂ ପ୍ରକୃତି ମାସିଦା, ସେମାନେ ଏଇ ତିନି ଗୁଣ ଭିତରେ ନଥାନ୍ତି, ସତ୍ଵ ରଜ ତମ ଏଇ ଯେଉଁ ତିନୋଟି ଗୁଣ ରହିଛି ଏହି ଗୁଣର ଅଧୀନରେ ସେମାନେ ନଥାନ୍ତି, ତେଣୁ ସେମାନେ ଭଗବାନଙ୍କର ଶରଣରେ ଯାଇଛନ୍ତି। ତେଣୁ ତାଙ୍କର ଲକ୍ଷଣ କ'ଣ ନା ସବୁବେଳେ ସେମାନେ ସତତଂ କୀର୍ତ୍ତନ୍ତୁ ମାନ ଯତନ୍ତଶ୍ଚ ଦୃଢ଼ବତା ନମସ୍ୟନ୍ତଶ୍ଚ ମା ବକ୍ତା ନିତ୍ୟଯୁକ୍ତ ଆପାସତେ, ସେମାନେ ସତତଂ କୀର୍ତ୍ତନ୍ତୁ ହରେ କୃଷ୍ଣ
ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ, ସେମାନେ ସବୁବେଳେ କୀର୍ତ୍ତନରେ ଭଗବାନଙ୍କ ସେବାରେ ସେମାନେ ନିଯୁକ୍ତ ରହିଥାନ୍ତି। ସତତଂ କୀର୍ତ୍ତନ୍ତୁ ମାନ ଯତନ୍ତଶ୍ଚ ଦୃଢ଼ବତା, ଯତନ୍ତ ସବୁବେଳେ ସେମାନେ ଚେଷ୍ଟା କରନ୍ତି, ଏବଂ ଦୃଢ଼ବ୍ରତା ଇଏ ତାଙ୍କର ବ୍ରତ, ଇଏ ତାଙ୍କର କେବଳ ଲକ୍ଷ୍ୟ ହେଉଛି ବା ଏକମାତ୍ର ଜୀବନର ଉଦ୍ଦେଶ୍ୟ ହେଉଛି କେମିତି ଭଗବାନଙ୍କର ସେବା କରିବା, ମହାତ୍ମା ସେମାନେ ହେଉଛନ୍ତି ମହାତ୍ମା, ତେଣୁ ସେମାନେ ଭଗବାନଙ୍କୁ ନମସ୍କାର କରି ବା ଭଗବାନଙ୍କୁ ପ୍ରଣାମ କରି ନମସ୍ୟନ୍ତଃ ବକ୍ତା ନିତ୍ୟ ଯୁକ୍ତ ଉପାସ ସବୁବେଳେ ସେମାନେ ଭଗବାନଙ୍କର ସେବା କରୁଛନ୍ତି, ଇଏ ହେଉଛି ପ୍ରକୃତରେ ମହାତ୍ମାଙ୍କ ଲକ୍ଷ୍ୟ। ତେଣୁ ପ୍ରକୃତରେ ଆମର ଜୀବନ ଲକ୍ଷ୍ୟ ହେଉଛି ସେଇ ମହାତ୍ମା ସ୍ତରକୁ ଯିବା, ସମସ୍ତ ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ସେଇ ମହାତ୍ମା ସ୍ତର ପ୍ରାପ୍ତ ହେବା, ଏବଂ ଭଗବାନ ମଧ୍ୟ ସମସ୍ତଙ୍କୁ ସେ ସୁଯୋଗ ଦେଇଛନ୍ତି, ଯିଏ ଯେଉଁ ସ୍ତରରେ ଥାନ୍ତୁ ନା କାହିଁକି, ମାଙ୍ଗେ ପାର୍ଥ ପ୍ରଭାସ ଯେଉଁ ପିଶୁ ପାପ ଜନୟୋ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତି, ଯିଏ ଯେତେ ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ, ଯିଏ ଯେତେ ନିଚ ସ୍ତରରେ ଥାନ୍ତୁ, ଯିଏ ଯେଉଁ ଯାହାର ଯେତେ ଅଯୋଗ୍ୟତା ଥାଉ ପଛକେ, କିନ୍ତୁ ଭଗବାନ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରୁଛନ୍ତି ଯେ ସେମାନେ ଏଇ ମହାତ୍ମା ସ୍ତରକୁ ଆସିପାରିବେ। ତେଣୁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଏସବୁ ବ୍ୟବସ୍ଥା କରିଛନ୍ତି, ଏବଂ ବିଶେଷ ଭାବରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ଭାଗବତଙ୍କ ଏକାଦଶ ସ୍କନ୍ଧରେ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଯେ ନୃଧେୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସୋତ୍ତରିତଂ ପୁମାନ ଭବାବ୍ଦି ନ ଧରେତ୍ ସ୍ୱ ଆତ୍ମା। ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ବହୁତ ଉନ୍ନତ ସ୍ତରର ବ୍ୟକ୍ତି, ନୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ, ଯଦିଓ ଏଇଟା ସୁଦୁର୍ଲଭ କାରଣ ଅନେକ 80 ଲକ୍ଷ ପ୍ରକାର ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି, ତେଣୁ ଇଏ ମାନବ ଜନ୍ମକୁ ସୁଦୁର୍ଲଭ ବୋଲି କୁହେ, ବହୁତ ଦୁର୍ଲଭ, ସମସ୍ତେ ମାନବ ଜନ୍ମ ପ୍ରାପ୍ତ ହୁଅନ୍ତି ନାହିଁ ମାନବ ଜନ୍ମ। ତେଣୁ ଏ ଯେଉଁ ମାନବ ଜନ୍ମ ପ୍ରାପ୍ତ ହେଇକିରି ଇଏ ଗୋଟେ ନୌକା ଭଳି, ଏ ଶରୀରଟି ଆମର ଗୋଟେ ନୌକା ଭଳି, ଯେଉଁ ନୌକା ଦ୍ୱାରା ଯେମିତି ଆମେ ସାଗରକୁ ପାର ହେଇପାରିବା ବା ନଦୀ ପାର ହେଇପାରିବା, ସେଭଳି ଭାବରେ ଏ ମାନବ ଶରୀରଟି ହେଉଛି ଗୋଟେ ନୌକା ଭଳି, ଏବଂ ଗୁରୁ କର୍ଣ୍ଣ ଧାରମ, ତେଣୁ ମାନବ ଜନ୍ମ ପ୍ରାପ୍ତ ହେଇଛି ମାନେ ଆମେ ଜଣେ ଗୁରୁଙ୍କର ଶରଣରେ ଯିବା କଥା, ଇଏ ହେଉଛି ଆମର ଆବଶ୍ୟକ ବା କର୍ତ୍ତବ୍ୟ ହେଉଛି ଏଇଟା, ଜଣେ ଆମେ ଜଣେ ଗୁରୁଙ୍କ ପାଖକୁ ଯିବା କଥା। ତସ୍ମାତ୍ ଗୁରୁଙ୍କ ପ୍ରଦୀତ ଜିଜ୍ଞାସୁ ଶ୍ରେୟ ଉତ୍ତମମ ଶାବ୍ଦେ ପରେଚ ନିଷ୍ଣାତମ ବ୍ରହ୍ମଣୀ ସମାଶ୍ରୟ, ଭାଗବତଙ୍କ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର ଏ କଥା କହୁଛନ୍ତି ରାଜା ନିମିକୁ, କେମିତି ଆମେ ବଦ୍ଧ ଅବସ୍ଥାରେ ମୁକ୍ତ ଅବସ୍ଥା ପ୍ରାପ୍ତ ହେବା ନା ଗୁରୁଙ୍କ ଶରଣରେ ଯିବା, ତସ୍ମାତ୍ ଗୁରୁଂ ପ୍ରପଦ୍ୟେତ, ଗୁରୁଙ୍କ ଶରଣରେ କାହିଁକି ଯିବା ନା ଜିଜ୍ଞାସୁ ଶ୍ରେୟ ଉତ୍ତମମ, ଆମ ଜୀବନର ଶ୍ରେୟ କ'ଣ, ଆମ ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ, ଏଇଟା ବୁଝିବା ପାଇଁ ଏଇ ପାଇଁ ଯେଉଁମାନେ ଗୁରୁ ଗ୍ରହଣ କରନ୍ତି ସେମାନେ ପ୍ରକୃତ ଗୁରୁ ପ୍ରାପ୍ତ ହୁଅନ୍ତି, କିନ୍ତୁ ଯଦି ଏଇଟା ଉଦ୍ଦେଶ୍ୟ ନାହିଁ, ଅନ୍ୟ ଉଦ୍ଦେଶ୍ୟ ସବୁ ରହିଛି, ଆମେ କେମିତି ବହୁତ ଧନ ପ୍ରାପ୍ତ ହେବା ବା ଆମେ କେମିତି ବଡ଼ କିଛି ଏମିତି ଭୌତିକ କିଛି ପ୍ରାପ୍ତ ହେବା, ଏଇଥିପାଇଁ ଯେଉଁମାନେ ଗୁରୁ ପ୍ରାପ୍ତ ହୁଅନ୍ତି ସେମାନେ ପ୍ରକୃତ ଗୁରୁ ପ୍ରାପ୍ତ ହୋଇପାରନ୍ତି ନାହିଁ, ଶୁଦ୍ଧ ଗୁରୁ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ନବଯୋଗେନ୍ଦ୍ର କହୁଛନ୍ତି ଯେଉଁମାନେ ପ୍ରକୃତରେ ଜୀବନର ଶ୍ରେୟ ଜାଣିବା ପାଇଁ ଚାହୁଁଛନ୍ତି, ଯେଉଁମାନେ ଜୀବନର ଲକ୍ଷ୍ୟ ହାସଲ କରିବା ପାଇଁ ଚାହୁଁଛନ୍ତି ସେମାନେ ଗୁରୁଙ୍କ ଶରଣରେ ଯିବେ, ତସ୍ମାତ୍ ଗୁରୁଙ୍କ ପ୍ରପଦ୍ୟେତ ଜିଜ୍ଞାସୁ ଶ୍ରେୟ ଉତ୍ତମ, ଏ ଜିଜ୍ଞାସା କରିବାର ଅଛି, କିଏ ଆମେ କେନେ ଆମେ ଗାଁରେ ତାପତ୍ର, ସନାତନ ଗୋସ୍ୱାମୀ ଯିଏକି ଏତେ ଉନ୍ନତ ସ୍ତରର ବହୁତ ତାଙ୍କର ଶାସ୍ତ୍ର ଜ୍ଞାନ ଥିଲା, ଏବଂ ଏତେ ସେ ବୁଦ୍ଧିମାନ ବ୍ୟକ୍ତି ଥିଲେ ଏବଂ ଏତେ ଜ୍ଞାନୀ ବ୍ୟକ୍ତି ଥିଲେ, ସେ ସମୟର ବଙ୍ଗଳାଦେଶର ଯେ ରାଜା ଥିଲେ ରାଜା ହୁସେନ ଶାହ, ସେ ତାଙ୍କୁ ଦାକ୍ଷିଣାତ୍ୟରୁ ଆଣିକି ଆସିଥିଲେ, ତାଙ୍କ ପ୍ରଧାନମନ୍ତ୍ରୀ କରିଥିଲେ। ତେଣୁ କେତେ ତାଙ୍କର ଉନ୍ନତ ଚେତନା ଅଛି ବା ଉନ୍ନତ ଜ୍ଞାନ ଅଛି ଏଥିରେ ଆମେ ଜାଣିପାରିବା। କିନ୍ତୁ ସେ ଯେତେବେଳେ ମହାପ୍ରଭୁଙ୍କ ପାଖକୁ ଯାଉଛନ୍ତି, ସିଏ ଏହି ପ୍ରଶ୍ନଟି ପଚାରୁଛନ୍ତି, କେ ଆମି କେନେ ଆମି ଯାହାରେ ତା ପତ୍ର ଏହା ନାହିଁ ଜାଣି କେମନେ ହିତ ହଏ, ମୁଁ କିଏ ସେ ପଚାରୁଛନ୍ତି। ଆମେ ଯଦି ପଚାରିବା କାହାକୁ ସମସ୍ତେ ସାଧାରଣ ସମସ୍ତେ କହିଦେବେ ମୁଁ ହେଉଛି ଅମକ, ମୋ ନାଁଟା ଦେଇଦେବେ, ଆମେ ବହୁତ ପରିଚୟ ଦେବେ। କିନ୍ତୁ ପ୍ରକୃତ ପରିଚୟ ଆମର କ'ଣ, ଏତେ ବିରାଟ ବଡ଼ ଜ୍ଞାନୀ ବ୍ୟକ୍ତି ହେଇକି ମଧ୍ୟ ସେ ଜାଣିପାରୁନାହାନ୍ତି, ସେ ମହାପ୍ରଭୁ ପଚାରୁଛନ୍ତି। ଅର୍ଜୁନ ଯିଏକି ଭଗବାନଙ୍କ ଜଣେ ଶୁଦ୍ଧ ଭକ୍ତ, ଏମାନେ ସବୁ ମହାତ୍ମା। ମହାତ୍ମା କହିଲେ ଏମାନେ ପ୍ରକୃତରେ ତ୍ରିଗୁଣ ଭିତରେ ନଥାନ୍ତି, ସେମାନେ ତ୍ରିଗୁଣର ଉର୍ଦ୍ଧ୍ୱରେ ଥାନ୍ତି। ତେଣୁ ସେଇଟା ଆମକୁ ଜୀବମାନଙ୍କୁ ଶିକ୍ଷା ଦେବା ପାଇଁ, ସମଗ୍ର ମାନବ ସମାଜକୁ ଶିକ୍ଷା ଦେବା ପାଇଁ ଅର୍ଜୁନ ଏସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଭଗବତ ଗୀତାରେ ବା ବିଭିନ୍ନ ଶାସ୍ତ୍ରମାନଙ୍କରେ ଯେଉଁ ସବୁ ରହିଛି ଯେ ସବୁ ଏଇଭଳି ଭାବରେ ବଦ୍ଧ ଜୀବର ଅଭିନୟ କରୁଛନ୍ତି ଉଦ୍ଧବ। ଉଦ୍ଧବ ସମସ୍ତ ଜ୍ଞାନ ତାଙ୍କ ପାଖରେ ଅଛି, କିନ୍ତୁ ମାନବ ସମାଜକୁ ଏ ଜ୍ଞାନ ପ୍ରଦାନ କରିବା ପାଇଁ ଉଦ୍ଧବ ଭଗବାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ଯେଉଁମାନେ ଦେଖିବେ ଭାଗବତ ଶାସ୍ତ୍ର ଏବଂ ବିଭିନ୍ନ ଶାସ୍ତ୍ରମାନଙ୍କରେ ସବୁ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ ସବୁ ଜ୍ଞାନ ରହିଛି, ତାଙ୍କ ପାଖରେ ସବୁ ଜ୍ଞାନ ରହିଛି, ସେମାନେ ସବୁ ଜାଣନ୍ତି। କାରଣ ଭଗବାନ ତାଙ୍କ ହୃଦୟରେ ଯେଉଁ ଅଜ୍ଞାନତା ଅଛି ଭଗବାନ ସେଇଟା ଦୂର କରିଦିଅନ୍ତି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ସେଇଟା କହିବେ, ଦୂର କରିଦିଅନ୍ତି। କିନ୍ତୁ ଆମମାନଙ୍କ ପାଇଁ ଉଦାହରଣ ଦେବା ପାଇଁ ବା ଆମମାନଙ୍କୁ ଶିକ୍ଷା କରିବା ପାଇଁ ଏଇ ବ୍ୟବସ୍ଥା ସବୁ କରାଯାଇଛି। ହଁ, ଦଶମ ଅଧ୍ୟାୟରେ ମାନେ କହିଛନ୍ତି। ମୁଁ ସେଇଟା କହିବା ପାଇଁ ଚାହୁଁଛି କାହିଁକିନା ଆମର ଏଇ ମେନ୍ ପଏଣ୍ଟ ହେଉଛି ଯେ ଏଇ ଯେଉଁ ଭଗବାନ ଯେଉଁ ଏଇ ଶ୍ଳୋକଟି କହିଛନ୍ତି ଭାଗବତ ଏକାଦଶରେ ଯେ ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ, ଜଣେ ଗୁରୁଙ୍କୁ ଆଶ୍ରୟ କରିବା କଥା। ଗୁରୁଙ୍କର ଗୁରୁ ହେଉଛନ୍ତି ଏଇ ମାନବ ରୂପକ ଶରୀରର ନୌକାର ସେ ହେଉଛନ୍ତି ଗୁରୁଦେବ। ଯେମିତି ଆମେ ଦେଖିବା ଯେଉଁମାନେ ନୌକା ଚାଳନ କରୁଛନ୍ତି ସେମାନେ ଧ୍ରୁବ ତାରାକୁ ଲକ୍ଷ୍ୟ କରିକି ସେମାନେ ଚାଳନ କରନ୍ତି, କାରଣ ସେଇଟା ହେଉଛି ଉତ୍ତର ଦିଗ। ଉତ୍ତର ଦିଗ ଜାଣିଲେ ଆଉ ସବୁ ଅନ୍ୟ ଦିଗ ସେଠି ଜାଣିହେବ। କିନ୍ତୁ ଯେଉଁମାନେ ଜଳ ଭିତରେ ଯେଉଁ ଜାହାଜ ଯାଉଛି ସେମାନେ ତାକୁ ଦେଖିପାରିବେନି, ତେଣୁ ତାଙ୍କର ରହିଛି ରାଡ଼ାର ରହିଛି କମ୍ପାସ, କମ୍ପାସରେ ସେ ଜାଣିବ ଇଏ ହେଉଛି ଉତ୍ତର ଦିଗ, ଉତ୍ତର ଦିଗ ଜାଣିଲେ ଅନ୍ୟ ସବୁ ଦିଗ ଜାଣିବ, ସେଇ ଅନୁସାରେ ତାଙ୍କର ସେ ନେବେ ନେବେ ଚଳେଇବେ। ସେହିଭଳି ଭାବରେ ଗୁରୁ ହେଉଛନ୍ତି ପ୍ରକୃତରେ ସେ ଆମକୁ ବତେଇ ଦେବେ ଏଇ ବାଟରେ ଆମେ ଯିବା କଥା, ଏଇ ପଥ ହିଁ ପ୍ରକୃତ ପଥ, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସ୍ୱସ୍ଥତା ବିହ କ'ଣ। ତାପରେ ଯେଉଁମାନେ ଏଇ ଭୌତିକ ଜଗତରେ ଯେଉଁ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ବିଭିନ୍ନ ଦୁଃଖ ଭୋଗ କରୁଛନ୍ତି, ଆ ଭିତରେ ପଶିଯାଇଛନ୍ତି ବା ପଡ଼ିଯାଇଛନ୍ତି, ସେମାନଙ୍କ ପାଇଁ ଅନ୍ୟ କୌଣସି ମଙ୍ଗଳକର ମାର୍ଗ ନାହିଁ, ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସଦା ବିହ। କେବଳ ଗୋଟେ କଥା ହେଉଛି ଯେ ବାସୁଦେବ ଭଗବତୀ ତ ନାମ ଗ୍ରହଣ ଆଦେବୀ, ଭଗବାନଙ୍କର ନାମ ଗ୍ରହଣ ବା ଭଗବାନଙ୍କ ଭକ୍ତି ପଥକୁ ଗ୍ରହଣ କଲେ ସେଇଟା ହିଁ ଏକମାତ୍ର ମଙ୍ଗଳକର ପନ୍ଥା। ତେଣୁ ଗୁରୁଦେବ ଆମକୁ ସେଇ ବାଟରେ ଦେଖେଇ ଦିଅନ୍ତି, ଏଇ ପଟରେ ଗଲେ ହିଁ ଆମେ ପ୍ରକୃତରେ ଆମ ଜୀବନର ଲକ୍ଷ୍ୟ ପ୍ରାପ୍ତ ହେବା। ଏବଂ ଏଇ ମାନବ ଜୀବନରେ ଆଉ ଗୋଟିଏ ସୁଯୋଗ ଆମକୁ ମିଳିଛି କ'ଣ ନା ମୟାନୁକୂଳେନ ନବ, ମୟାନୁକୂଳେନ ଭଗବାନ ଯେଉଁ ବିଭିନ୍ନ ପ୍ରକାର ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ ଭାଗବତମରେ ପୁରାଣରେ ବେଦ ଶାସ୍ତ୍ରମାନଙ୍କରେ ଏସବୁ ଯେଉଁ ଜ୍ଞାନ ଭଗବାନ ଦେଇଛନ୍ତି ଇଏ ହେଉଛି ଅନୁକୂଳ ବାୟୁ। ତେଣୁ ଏଇସବୁ ସୁବିଧାକୁ ଯଦି ଜଣେ ପ୍ରାପ୍ତ ହେଇକିରି ମାନବ ଜୀବନର ଶ୍ରେଷ୍ଠ ସ୍ଥିତି ଲାଭ ନ କଲା, ନବସ୍ରୋତରିତ ପୁମାନ ଭବାବ୍ଦି ନ ତରେ ଭବାବ୍ଦି, ଏଇ ଯେଉଁ ଭବସାଗର ରହିଛି ଏ ଭବସାଗରକୁ ଯଦି ଆମେ ପାର ନହେଲେ ତାହେଲେ ସ ଆତ୍ମହା, ସେ ନିଜ ନିଜର ହତ୍ୟା କରିବ, ନିଜେ ଆମେ ଯଦି ନିଜକୁ ହତ୍ୟା କରିବା ତାହେଲେ କିଏ ଆମକୁ ରକ୍ଷା କରିବ। ତ ସେଇଭଳିଆ ଭଗବାନ ଏଇ ସୁଯୋଗ ସମସ୍ତେ ଦେଇଛନ୍ତି, ମାନବ ସମାଜକୁ ଦେଇଛନ୍ତି। ତେଣୁ ମାନବ ସମାଜର ମାନବମାନଙ୍କ କର୍ତ୍ତବ୍ୟ ହେଉଛି ସେମାନେ ଏଇ ସ୍ତରକୁ ଆସିବେ, ମହାତ୍ମା ସ୍ତରକୁ ଆସିବେ, ମହାତ୍ମା ସ୍ତରକୁ ଆସିଲେ ହିଁ ପ୍ରକୃତରେ ସେମାନେ ଜୀବନର ଲକ୍ଷ୍ୟ ହାସଲ କରିପାରିବେ। ଜୀବନର ଲକ୍ଷ୍ୟ ଯେଉଁ ରହିଛି ଆମେ ଏଇ ଯେଉଁ ଜନ୍ମ ମୃତ୍ୟୁ ଜରାବ୍ୟାଧି ଏଇ ଯେଉଁ ଦୁଃଖ ରହିଛି ଏ ଦୁଃଖକୁ ଆମେ ଏଡ଼େଇ ପାରିବା। ଏବଂ ସବୁଠାରୁ ବଡ଼ ଯେଉଁ ଆମର ମାନବ ଜୀବନ ଲକ୍ଷ୍ୟ ହେଉଛି ଏ ମୃତ୍ୟୁକୁ କେମିତି ଆମେ ଏଡ଼େଇ ପାରିବା। ଅନ୍ୟ ସ୍ଥାନରେ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ ମଧ୍ୟ କହିଛନ୍ତି ଯେଉଁମାନେ ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ ଶାଶ୍ୱତମ ନା ପ୍ରଭନ୍ତି ମହାତ୍ମା ସଂସିଦ୍ଧି ପରମାଙ୍ଗତା, ସେମାନେ ହେଉଛନ୍ତି ମହାତ୍ମା। ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ମାଙ୍ଗି ଯେଉଁମାନେ ଭଗବାନଙ୍କ ଶରଣ ମାମୁପେତ୍ୟ ପୁନର୍ଜନ୍ମ ଯେଉଁମାନେ ଭଗବାନଙ୍କ ଶରଣ ଯାଇଛନ୍ତି ସେମାନଙ୍କର କଣ ସେମାନେ ପ୍ରାପ୍ତ ହୋଇଛନ୍ତି ନା ପୁନର୍ଜନ୍ମ ସେମାନେ ଆଉ ପାଇବେନି। ପୁନର୍ଜନ୍ମ କୋଉଠି ପାଇବେନି ନା ଜନ୍ମ ମୃତ୍ୟୁ ଜରାବ୍ୟାଧି ଯୋଉ ଦୁଃଖ ରହିଛି ଦୁଃଖାଳୟ ସାହସତମ ଏଇ ଭୌତିକ ଜଗତ ଯେଉଁଠି ଆମେ ଏଇସବୁ ବିଭିନ୍ନ ପ୍ରକାର ଦୁଃଖ ରହିଛି ଏବଂ ଏଇ ଦୁଃଖରେ ଯଦି ଆମେ ଚାହିଁବା ସବୁବେଳେ ପାଇଁ ରହିବା ପାଇଁ ତଥାପି ଆମେ ରହିପାରିବା ନାହିଁ କାହିଁକି ନା ଏ ଭୌତିକ ଜଗତ ସୃଷ୍ଟି ହେଉଛି କିଛି କାଳ ରହୁଛି ପୁଣି ତାପରେ ଧ୍ୱଂସ ହେଇଯାଉଛି। ତେଣୁ ଯେଉଁମାନେ ମା ମୁପେ ଯେଉଁମାନେ ଭଗବାନ ଏଇ ଭୌତିକ ଜଗତରେ ମାନବ ଜନ୍ମ ପ୍ରାପ୍ତ ହେଇକିରି ଭଗବାନଙ୍କ ଶରଣରେ ଯାଉଛନ୍ତି ସେମାନେ ହେଉଛନ୍ତି ମହାତ୍ମା। ମା ମୁପେ ପୁନର୍ଜନ୍ମ ଦୁଃଖାଳୟ ନା କୁହନ୍ତି ମହାତ୍ମା ସଂସିଦ୍ଧି ପରମାଙ୍ଗତା ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। ମାନବ ଜୀବନର ଶ୍ରେଷ୍ଠ ସିଦ୍ଧି ହେଉଛି ଏହି ସ୍ତରକୁ ଆସିବା। ତେଣୁ ଆଜିର ଏ ଯେଉଁ ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି ଆର ଉଦ୍ଦେଶ୍ୟ ହେଉଛି ସେହିଭଳି ଭାବରେ କେମିତି ଆମେ ଆମ ଜୀବନର ଲକ୍ଷ୍ୟକୁ ହାସଲ କରିପାରିବା। ଏହି ସତ୍ସଙ୍ଗରେ ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା ତଥା ଅନର୍ଥ ନିବୃତ୍ତି ତଥା ନିଷ୍ଠା ରୁଚି ଆସକ୍ତି ତଥା ଭାବ ଏହି ସ୍ତରକୁ ଆମେ ଆସିବା ମହାତ୍ମା ସ୍ତରକୁ ଆମେ ଆସିପାରିବା। କିଛି ଶ୍ରଦ୍ଧା ରହିଛି ଯେଉଁମାନେ ଏହି ସତ୍ସଙ୍ଗ କରୁଛନ୍ତି ସତ୍ସଙ୍ଗ କଲେ ଭଗବାନଙ୍କର ଭଜନ କରିବେ
ହରେ କୃଷ୍ଣ 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 ହରେ 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 ରାମ ରାମ ରାମ
ଏଇ ସାଧୁ ସଙ୍ଗ କଲେ ଆମେ ଏଇ ଭଜନ କ୍ରିୟା କରିବା। ଭଜନ କ୍ରିୟା କଲେ ଆମେ ଭଗବାନଙ୍କୁ ଯୋଉ ଜାଣିପାରୁନେ ବା ଆମେ ଏଇ ତ୍ରିଗୁଣ ଭିତରେ ଯୋଉ ରହିଛେ ଏସବୁ ଅନର୍ଥ ଦୂର ହେଇଯିବ। ଏଇ ଅନର୍ଥ ସବୁ ଅନର୍ଥ ଦୂର ହେଲେ କଣ ହବ ନା ଆମେ ଆସ୍ତେ ଆସ୍ତେ ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଭଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ଇଏ ହେଉଛି ଭଗବତ ମାର୍ଗ ଭକ୍ତିର ମାର୍ଗ ବିଭିନ୍ନ ସ୍ତର ସବୁ ରହିଛି ଗୋଟିଏ ପରେ ଗୋଟିଏ ସ୍ତରକୁ ଆମେ ଯିବା। ତେଣୁ ଏଇ ସ୍ତରକୁ ଆସ୍ତେ ଆସ୍ତେ ଆସିକିରି ଏଇ ସ୍ତରରେ ଯେତେ ଆମେ ଅଗ୍ରଗତି ହେଉଥିବା ଆମେ ଏଇ ମହାତ୍ମାକୁ ଲାଭ କରୁଥିବା ସେତିକି ଉନ୍ନତ ସ୍ତର ପ୍ରାପ୍ତ ହେଉଥିବା। ତେଣୁ ଗୋଟିଏ ସମୟରେ ଆମେ ଏଇ ସ୍ତରକୁ ପ୍ରାପ୍ତ ହେଇପାରିବା ଯେଉଁ ସ୍ତରରେ କି ଆମର ଏଇ ତ୍ରିଗୁଣର ବନ୍ଧନରୁ ଆମେ ମୁକ୍ତ ହେଇପାରିବା ଆମେ ସେ ନିଜେ ସେ ଅନୁଭବଟି କରିପାରିବା। ତ୍ରିଗୁଣରୁ ଯେଉଁମାନେ ମୁକ୍ତ ହେଉଛନ୍ତି ସେମାନେ ନିଜେ ସେଇଟା ଅନୁଭବ କରୁଛନ୍ତି। ତେଣୁ ଆଜିର ଏହି ସତ୍ସଙ୍ଗରେ ଯୋଗ ଦେଇଥିବା ସମସ୍ତ ଭକ୍ତ ସଜ୍ଜନବୃନ୍ଦ ଏବଂ ମାତୃବୃନ୍ଦକୁ ପୁଣି ଥରେ ଧନ୍ୟବାଦ ଅର୍ପଣ କରି ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୋର ପ୍ରମାନନ୍ଦେ
ଆରତି ହେବ।